दशम स्कंद अंचाश अध्याय श्लोक 28। ईश्वरस्य विधिं को नु ईश्वरस्य विधिं को नु विदुनोत्यन्यथा पुमान् विदुनोत्यन्यथा पुमान् भूमिर्भारावताराय भूमिर्भारावताराय जो अवतीर्णा जदुकुले जो अवतीर्णा जदुकुले ईश्वरस्य विधिं को नु विदुनोति अन्यथा पुमान् भूमिर्भारावताराय जो अवतीर्ण जदुकुले ईश्वरस्य विधि को नुनतीन्नतापमान् भूमिर्भारावताराय तेन जदुकुले ईश्वरस्य विधि को नु यदुनद्यन्नतापमान् ाय जो पड़े हरे कृष्ण अगस्त मातृवृंद आप आम भाग कथा को स्वागत जनाऊ तेणु समस्त सदस्य स्वागत जनाऊ डायरेक्ट इनडायरेक्ट समस्त श्रोता को आमर जो कथा चलती हस्तिनापुर कथा से सभाग आज चार पांच टी श्लोक अच्छा आज गला 28 आउ 31 31 ये चारे सरज अध्याय अनचास अध्याय तेणु ये जो एत सब शिक्षा दे अपूर शिक्षा दे निजे सी जहाँ कहते भगवान कहते कह भगवान जो कथा कहते आम मंगल पाई भगवान कथा को न मानवा आमर अमंगल हो पारना ये ये आम जानवाक पड़ो या भगवान आमर सुहृद भगवदगीता दशम अध्याय भगवान कहले भगवान कहले तुम्हें मोर अत्यंत प्रिय गुह एव माँ बाह शुणु मे परम वच जत्ते हम प्रियमाणा वक्षाते हित कामया नवम अध्याय भगवदगीत सब गुह्यतम ज्ञान दे गुह्यतम ज्ञान दे सर पुणी कह गुह ए माँ बाह मोर परम वच आउ थे पुणी शुणु तुमको आउ थे भी कहूँ तुमको शुणु मे परम वच कहीं जत्ते हम प्रियमाणा तम मोर अत्यंत प्रिय तेणु बख्या मीते हित कामया तुम हितपाई मुझे कौच कथा बख्या मीते हित कामया आम हितपाई आम जानू आम कौती हित अच्छे आम से दिन कौलु कौती आम हित रही कल्याण नहीं कल्याण प्रसिद्ध कौती कल्याण अच्छे आम जानी ना आम भाव यहीटा कले आम कल्याण हम यहाँ सब कले मन इच्छा जा चिंता आम अज्ञानता भितर अच्छे अविद्या भितर अच्छे आम जानी पांच प्रकार अविद्या भितर आम रहीचे भगवान ब्रह्मा सृष्टि पांच प्रकार अविद्या अविद्या भितर रही जन ये कार्य कर मूर्ख आम कर ना ब्रह्मा जब से सृष्टि न करते हे तो बहुत विद्यार अविद्यार ऊर्धक पड़े पारे तेणु पांच प्रकार अविद्या सृष्टि कले गोटे अविद्या को नाश कले आउ गोटे अविद्या से नाश कले आउ गोटे अविद्या तामिश्र अंधतामिश्र तम मोह महातम पांच प्रकार अविद्या सृष्टि कर ब्रह्मा ये भौतिक जगत हूँ अविद्या ଭୌତିକ ଜଗତରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ବିଷ୍ଣୁ ପରାୟଣରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁ ଶକ୍ତି ପରାପକ୍ତା, ଭଗବାନଙ୍କର ଅନନ୍ତ ଶକ୍ତି ରହିଛି, ତାଧିରୁ ସେଇଟା ହେଉଛି ଗୋଟିଏ ହେଉଛି ପରାପକ୍ତା, ଗୋଟିଏ ହେଉଛି ବହୁତ ଉନ୍ନତ ଶକ୍ତି ଭଗବାନଙ୍କର, ଏବଂ କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଆଉ ଗୋଟିଏ ମଧ୍ୟ ପରାଶକ୍ତି ହେଉଛନ୍ତି, ସେ ହେଉଛନ୍ତି କ୍ଷେତ୍ରଜ୍ଞାଖ୍ୟା। ଆମେ ସବୁ ଭଗବାନଙ୍କର ପରାଶକ୍ତି ବା ଉନ୍ନତତର ଶକ୍ତି, କିନ୍ତୁ ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ। ଅବିଦ୍ୟା ଏ କର୍ମ ଯେଉଁ ସବୁ ଲୋକମାନେ କରୁଛନ୍ତି କାହିଁକି ନା ଅବିଦ୍ୟାଗ୍ରସ୍ତ ହୋଇକରି, ଇଏ ହେଉଛି ମଧ୍ୟ ଭଗବାନଙ୍କ ଗୋଟିଏ ଶକ୍ତି, ତୃତୀୟା ଶକ୍ତିରୁ ଉଚ୍ଚତେ। ସେଥିପାଇଁ ଅବିଦ୍ୟା ସୃଷ୍ଟି କରାଗଲା, ଅବିଦ୍ୟା ଭିତରେ ସମସ୍ତେ ଅଛନ୍ତି, ଯେତେ ବୈଜ୍ଞାନିକମାନେ ହୁଅନ୍ତୁ, ଯେତେ ବଡ଼ ବଡ଼ ନୋବେଲ ପ୍ରାଇଜ୍ ୱିନର୍ସ ହୁଅନ୍ତୁ, ସବୁ ହୁଅନ୍ତୁ, କିନ୍ତୁ ଭକ୍ତି ବିନୋଦ ଠାକୁର କହିଲା, ଆମେ କହିଲେ ଆମ କଥା ଆମକୁ କିଏ ଶୁଣିବା ଆମ କଥା, ତୁମେ କ'ଣ ଏତେ ବିଦ୍ୱାନ ବ୍ୟକ୍ତି ହେଇଗଲେ ସମସ୍ତେ ପଚାରିବେ, କିନ୍ତୁ ଭକ୍ତି ବିନୋଦ ଠାକୁର କହିଲେ, ସିଏ କହିଲେ ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା, ମହଜନମିଆ ଅନିତ୍ୟ ସଂସାରେ ଜୀବକୁ କରାଏ ବାଧା। ଭକ୍ତି ବିନୋଦ ଠାକୁର କହିଲେ, ଆମେ କହୁନାହାନ୍ତି, ସେ କହିଲେ ମାୟା ଜଡ଼ ବିଦ୍ୟା ଦତ, ବହୁତ ପ୍ରକାର ବିଦ୍ୟା ରହିଛି, ଇଞ୍ଜିନିୟରିଂ, ମେଡ଼ିକାଲ, କମର୍ସ, ଇତିହାସ, ହିଷ୍ଟ୍ରି, ଜୋଗ୍ରାଫି, ଏହିଭଳି ଭାବରେ ଅନେକ ପ୍ରକାର ବିଦ୍ୟା ରହିଛି, ବହୁତ ପ୍ରକାର ବିଦ୍ୟା ରହିଛି, କିନ୍ତୁ ଇଏ ହେଉଛି ଜଡ଼ ବିଦ୍ୟା, ଏ ଭୌତିକ ଜଗତର କଥା, ଜଡ଼ ବିଦ୍ୟା ହେଉଛି ମାୟା, ଇଏ ହେଉଛି ମାୟାର ବୈଭବ, ତ୍ରିଗୁଣ ସତ୍ୱ ରଜତମ ତ୍ରିଗୁଣର ବୈଭବ ଇଏ ବିସ୍ତାର ଶେଷ ହେବ ନାହିଁ, ଏ ମାୟାର ବିସ୍ତାର ଯଦି ଜଣେ କହିବ କେତେ ରହିଛି, କୋଟି କୋଟି ବର୍ଷ ଗବେଷଣା କଲେ ପରେ ମଧ୍ୟ ବୈଜ୍ଞାନିକମାନେ ଜାଣିପାରିବେ ନାହିଁ, ଅନ୍ୟମାନେ କଥା କ'ଣ କହିବା, ମାୟାର ବୈଭବ ଭଗବାନ ଯେଉଁଭଳି ଭାବରେ ଅନନ୍ତ ରହିଛନ୍ତି, ତାଙ୍କର ମାୟା ଶକ୍ତି ମଧ୍ୟ ସେହିଭଳି ଭାବରେ, ମାୟା ଶକ୍ତିକୁ ଜାଣିବା ପାଇଁ ଚାହୁଁଥିଲେ କିଭଳି ଆପଣଙ୍କର ମାୟା ପ୍ରଭୁ, କିଭଳି ଆପଣଙ୍କର ମାୟା, ବହୁତ ପ୍ରକାର ସବୁ ରହିଛି କଥା, ନାରଦ ମୁନି ମଧ୍ୟ ଚାହିଁବି ଜାଣିବାକୁ ଚାହୁଁଛନ୍ତି, ଗୋଟେ ଅଛନ୍ତି ଗୋଟେ ପୁରାଣରେ, କ'ଣ ସେ ଆପଣଙ୍କର ମାୟା, କିଭଳି ମାୟା, ନାରଦ ମୁନି ଚିନ୍ତା କରୁଛନ୍ତି, ଭଗବାନ ବ୍ୟବସ୍ଥା କରିଦେଲେ, ଭଗବାନ ବ୍ୟବସ୍ଥା କରିଦେଲେ, ସେ କ'ଣ ଗୋଟେ ତାଙ୍କୁ ତୁଷା ହେଲା, ତୁଷାର୍ତ୍ତ ହେଲା, ଏଭଳି ଭାବରେ ସେ ଯାଇଛନ୍ତି ଗୋଟେ ନଦୀକୁ ଜଳ ଆଣିବା ପାଇଁ ଯାଉଛନ୍ତି, ପାଣି ପିଇବେ, ଏଇଭଳି ଭାବରେ ମାୟା ଆସିଗଲା, ତାରି ଭିତରେ ସବୁ ଚାଲିଗଲା, ସବୁ ସିଏ ହେଇଗଲା, ଗୋଟେ ତାଙ୍କର ଗୋଟେ ସଂସାର ହେଇଗଲା, ତାଙ୍କର ସଂସାର ହେଇକି ତାଙ୍କର ପିଲା ଛୁଆ, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି କହିକି ତାଙ୍କର ମୋ ପିଲା ଛୁଆ କେମିତି ଚଳିବେ, କ'ଣ କରିବେ, ଏଇଭଳି ଭାବରେ ଚାଲିଲା ତାଙ୍କର, ଏଇଭଳି ଭାବରେ ଏଇଭଳି ଭାବରେ ଯେତେବେଳେ ଗୋଟେ କ'ଣ ଗୋଟେ ଅସୁବିଧା ଆସିଲା, ବହୁତ ବିକଳ ହେଇକିରି, ମୋତେ ରକ୍ଷା କର ରକ୍ଷା କର, ଏଇଭଳି ଯେତେବେଳେ ହେଲେ ସେତେବେଳେ ଦେଖିଲା ହେଲେ ମୁଁ ପାଣି ନେଉଛି, କ'ଣ ଏତେ ଜିନିଷ ସବୁ ବାହାରିଲାଣି, ଏ ମାୟାର କହିବ, ଏଇଭଳି ଭାବରେ ଅନନ୍ତ ଶକ୍ତି ରହିଛି ଭଗବତ ବ୍ରହ୍ମା କୋଶ ବ୍ରହ୍ମ ସଂହିତାରେ, ଅନ୍ଥାତ୍ କୋଟି ସଦବତ୍ସର ସମ୍ପ୍ରଗମ୍ୟ ବାୟୁ ରଥାପି ମନସୋ ମୁନିପୁଙ୍ଗବାନଂ ସୋପ୍ୟସ୍ତି ଯତ୍ ପ୍ରବଦ୍ୟ ସିମ୍ୟ ଅଭିଚିନ୍ତ ତତ୍ତେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଶହେ କୋଟି ବର୍ଷ ଧରିକିରି ପନ୍ଥାସ୍ତ କୋଟି ସଦ ବତ୍ସର ସମ୍ପ୍ରଗମ ବାୟୁ ରଥାପି ମନସୋ ମୁନିପୁଙ୍ଗବାନଂ, ମୁନି ସାଧାରଣ ମୁନି ନୁହନ୍ତି, ପୁଙ୍ଗବ ମୁନିମାନଙ୍କ ଭିତରେ ଶ୍ରେଷ୍ଠ, ଏମାନେ ମଧ୍ୟ ବାୟୁ ବେଗରେ ଗତି କରିକି ମନ ବେଗରେ ଗତି ଚାଲିଲେ ମଧ୍ୟ ଏ ମାୟା ପାର ହୋଇପାରିବେ ନାହିଁ, ଭଗବାନ ପାଦପଦ୍ମରେ ପହଞ୍ଚି ପାରିବେ ନାହିଁ, ମାୟାର ଏଭଳି ବୈଭବ ରହିଛି, ନୂଆ ନୂଆ ଉଦ୍ଭାବନ, ଏଇଟା ଶକ୍ତି, ଏଇଠି ଥିଓରି, ସେ ଥିଓରି, ଏ ଥିଓରି, ସେ ଥିଓରି, ନିଅ ନୋବେଲ ପ୍ରାଇଜ୍ ନିଅ, ନିଅ ନୋବେଲ ପ୍ରାଇଜ୍, ଚାଲିଥିବ ପ୍ରତିଦିନ କେତେ ଲେଖା ନୋବେଲ ପ୍ରାଇଜ୍ ଦିଆଯାଉଛି ବୈଜ୍ଞାନିକମାନଙ୍କୁ ପ୍ରତିଦିନ, ମାୟାର ବୈଭବ, ସେ ମାୟାର ବୈଭବ ଶେଷ ହେବ ନାହିଁ, ଏସବୁ ଜିନିଷ ରହିଛି, ସେସବୁ ଯିଏ ତିଆରି କରୁଛି ତାଙ୍କୁ କେହି ଜାଣିପାରୁନାହାନ୍ତି, ଆଉ ଏଇଟା ଅଛି ବୋଲି ତିଆରି ସେଇଟା ବାହାର କରିଦେଇକି ସବୁ ନିଅ ଅଶୋଷିତ ହୁଅ, ତୁମେ ନୋବେଲ ପ୍ରାଇଜ୍ ପାଅ ବୈଜ୍ଞାନିକମାନଙ୍କ ଏଇଭଳି ଭାବରେ ମାୟା ଅବିଦ୍ୟା, ଅବିଦ୍ୟା ପାଇଁ ଏତିକି ଏସବୁ ନାଟ ଚାଲିଛି, ଆଉ ବିଦ୍ୟା କଥା କ'ଣ କହିବା, ସମସ୍ତେ ଏଇଭଳି ଭାବରେ ଅବିଦ୍ୟା ଭିତରେ ଅଛନ୍ତି, ତେଣୁ ଏଇଟା ଆମର କହିଲେ କାହିଁକି ନା ଭଗବାନ ଏଇଟା କହୁଛନ୍ତି, ଆମେ ଜାଣିପାରିବା ନାହିଁ ଆମର କେଉଁଥିରେ ମଙ୍ଗଳ, ଆମେ ଭାବୁଛୁ କ'ଣ ଆମେ ଏଇଟା କଲେ ଆମର ମଙ୍ଗଳ ହେବ, ବହୁତ ପ୍ରକାର ଚିନ୍ତା କରୁଛେ, ପ୍ଲାନ୍ ପ୍ରୋଜେକ୍ଟ ସବୁ କରୁଛେ, ଯେତେ ଜୀବ ଅଛନ୍ତି ଭୌତିକ ଜଗତରେ, ପୃଥିବୀରେ ଯେତେ ଜୀବ ଅଛନ୍ତି, ଭକ୍ତମାନେ ମଧ୍ୟ, ଭଗବାନ ମଧ୍ୟ ସେମିତି ବାଦ ନୁହନ୍ତି। ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ତାଙ୍କ କଥା ଅଲଗା, ନହେଲେ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ସାଧକ ଭକ୍ତ ସେମାନେ ମଧ୍ୟ ସେଇ ଅବିଦ୍ୟା ଭିତରେ ରହିଛନ୍ତି, ତ୍ରିଗୁଣରୁ ପାର ହେଉନାହାନ୍ତି ସେମାନେ। ତେଣୁ ସେମାନେ ଭାବୁଛନ୍ତି କ'ଣ ନା ଏଇଟା ଆମର ମଙ୍ଗଳ, ଏଇଟା ଦ୍ୱାରା ଆମର ସୁବିଧା ହେବ, ଆମେ ଜାଣିପାରୁନାହିଁ କେଉଁଥିରେ ମଙ୍ଗଳ। ତେଣୁ ଭଗବାନ ସେଥିପାଇଁ କହିଲେ, ଭଗବାନ କହିଲେ ଭୂୟ ଏବ ମହାବାହୁ, ଭଗବାନ ସନ୍ତୁଷ୍ଟ ହେଲେ ନାହିଁ। ଥରେ କହିକି ନବମ ଅଧ୍ୟାୟରେ ତାଙ୍କର ଜ୍ଞାନ ଦେଲେ, ପୁଣି ଥରେ କହିଲେ, ଫେର ଥରେ କହିଲେ, ଏଇଭଳି ଭାବରେ ବହୁତ ଥର ରିପିଟ୍ କରି କହିଲେ। କାରଣ ଆମେ ଅବିଦ୍ୟା ଭିତରେ ରହିଛେ, ଏତେ ସହଜରେ ଆମେ ଗ୍ରହଣ କରିବା ନାହିଁ, ଅବିଦ୍ୟାରୁ ମୁକ୍ତ ହେବା କ'ଣ ଏତେ ସହଜ? ତେଣୁ ଅବିଦ୍ୟାଗ୍ରସ୍ତ ହେଇକିରି ଅର୍ଜୁନ କ'ଣ ଅବିଦ୍ୟାଗ୍ରସ୍ତ କି? ଅର୍ଜୁନ ହେଉଛନ୍ତି ଭଗବାନଙ୍କର ଭକ୍ତ, କିନ୍ତୁ ଅବିଦ୍ୟାଗ୍ରସ୍ତ ଆମେମାନେ ଅବିଦ୍ୟାଗ୍ରସ୍ତ ରହିଛେ। ସେଥିପାଇଁ ଅର୍ଜୁନ ଆମ ପାଇଁ ଆମର ଉଦ୍ଧାର କରିବା ପାଇଁ ଆମର ରୋଲ୍ ନେଇଛନ୍ତି, ସିଏ ବଦ୍ଧଜୀବର ଭୂମିକା ନେଇକି ସବୁ ପ୍ରଶ୍ନ ପଚାରୁଛନ୍ତି। ଭଗବାନ ଅର୍ଜୁନ ଯଦି ଆମ ବଦ୍ଧଜୀବର ଭୂମିକା ନ ନେଇଥାନ୍ତେ, ଅର୍ଜୁନ ତ ଯୁଦ୍ଧ କରିଦେଇଥାନ୍ତେ, ଭଗବାନ କଥା କହିବାର ଆବଶ୍ୟକତା ନଥିଲା। ଭଗବତ ଗୀତାରେ କୁହାଯାଇଛି, ଯେତେବେଳେ ଦୁଇ ପକ୍ଷର ଶଙ୍ଖ ବାଜିଗଲା, ଅର୍ଜୁନ ଧନୁରୁଦ୍ୟମ ପାଣ୍ଡବ ଧନୁରୁ ଉଦ୍ୟମ ଆରମ୍ଭ କରିଦେଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଉଦ୍ୟମ କ'ଣ କରିବେ, ଭଗବାନ ଏଭଳି ଭାବରେ ତାଙ୍କର ବିଷାଦଗ୍ରସ୍ତ କରାଇଦେଲେ, ଆଉ ସେ ଯୁଦ୍ଧ କ'ଣ କରିବେ, ସବୁ ପ୍ରଶ୍ନ ପଚାରିଲେ, ଏଇଟା ଠିକ୍ ନୁହଁ, ଏଇଟା ଠିକ୍ ନୁହଁ, ଏଇଟା ଆମର ହିତ ନୁହଁ, ଏଇଟା ଆମର ହିତ ନୁହଁ, ଏଇଭଳି ଭାବରେ ଭଗବାନ କହିଲେ, ନା ଏଇଟା ତୁମର ହିତ, ଏଇଟା ତୁମର ହିତ, ଆମେ ଜାଣିନାହିଁ କେଉଁଥିରେ ଆମର ହିତ ରହିବ। ତେଣୁ ଭଗବାନ ନବମ ଅଧ୍ୟାୟରେ କହିଲେ, ପୁଣି ଦଶମ ଅଧ୍ୟାୟରେ ମଧ୍ୟ କହିଲେ, ଭୂୟ ଏବ ମହାବାହୁ, ହେ ମହାବାହୁ ଅର୍ଜୁନ, ପୁଣି ତୁମେ ମୁଁ ତୁମକୁ କହୁଛି, ତୁମେ ମୋର ଅତ୍ୟନ୍ତ ପ୍ରିୟ, ଭଗବାନ କେତେ ଆମର ପ୍ରିୟ, ଆମ ହୃଦୟ ଭିତରେ ରହିଛନ୍ତି ଅନେକ ଜନ୍ମ ଧରିକିରି, ଅନାଦି କାଳରୁ ଆମେ ରହିଛେ, ବିଷ୍ଠାର କୀଟ ହେଲେ ମଧ୍ୟ ଆମ ହୃଦୟ ରହିଛନ୍ତି, ଯାହା ହେଲେ ମଧ୍ୟ ଆମର ହୃଦୟ ରହିଛନ୍ତି, ଆମକୁ ନେବା ପାଇଁ ଚାହୁଁଛନ୍ତି ତାଙ୍କର ଧାମକୁ, କିନ୍ତୁ ଆମେ ଶୁଣୁନାହିଁ। ଧୃତରାଷ୍ଟ୍ର ବର୍ତ୍ତମାନ କହିବେ, ତାଙ୍କର ଦେବେ, ତାଙ୍କର ସେ କହିବେ, ମୋର କିଛି ଭୁଲ ନାହିଁ, ଏଇଟା ଭଗବାନଙ୍କର ଦୋଷ, ଭଗବାନ ଯାହା କରୁଛନ୍ତି ସେଇଟା ହେଉଛି, ମୁଁ କ'ଣ କରିବି, ମୋର ଦୋଷ କିଛି ନାହିଁ, ଏଇଭଳି ଭାବରେ ଧୃତରାଷ୍ଟ୍ର କହିବେ। ତେଣୁ ଯାହା ବି ହେଉ, ଭଗବାନ ଆମକୁ ଚାହୁଁଛନ୍ତି ନେବା ପାଇଁ, ଭଗବାନ ଚାହୁଁନାହାନ୍ତି ଆମେ ଏଇ ଭୌତିକ ଜଗତରେ ରହିବା, ଦୁଃଖ କଷ୍ଟ ଭୋଗ କରିବା, ଭଗବାନ ଚାହୁଁଛନ୍ତି ତୁମେ ଚାଲ, ଭଗବତ ଧାମକୁ ଚାଲ, ଭଗବାନ ଆସିକି ଆମ ପାଖରେ ରହିଛନ୍ତି, ଅପେକ୍ଷା କରିଛନ୍ତି, କେତେବେଳେ ଆମେ ତାଙ୍କ କଥା ଶୁଣିବା, ସେ ଆମକୁ ନେବେ ଭଗବତ ଧାମକୁ ଚାଲ ବୋଲି, କିନ୍ତୁ ଆମେ ଶୁଣୁନାହିଁ, କାରଣ ଡେରୁ ନାହିଁ। ଧୃତରାଷ୍ଟ୍ର ବର୍ତ୍ତମାନ କଥା ସେ କଥା କହିବେ, ସେ ଦୋଷ ଦେବେ ନିଜ ଉପରେ ଦେବେ ନାହିଁ, ସେ କହିବେ ଭଗବାନଙ୍କର ଦୋଷ, ଏଇଟା ଭଗବାନ ଯାହା ଚାହୁଁଛନ୍ତି ସେଇଟା ହେଉଛି, ମୁଁ କିଛି କରିପାରିବି ନାହିଁ, ଏଇଭଳି ଭାବରେ ଭଗବାନ ଉପରେ ଆମେ ଦୋଷ ଦେଇଦେବା, ଭଗବାନ ଏଇଟା ଚାହୁଁଛନ୍ତି, ଭଗବାନ କ'ଣ ଚାହୁଁଛନ୍ତି ଆମେ ଭୌତିକ ଜଗତରେ ରହିବା, ଦୁଃଖ କଷ୍ଟ ଭୋଗ କରିବା, ମାୟା ମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେ କୃପା ପାଇଲ କୃଷ୍ଣ ବେଦ ପୁରାଣ। ଭଗବାନ ବେଦ ପୁରାଣ ସବୁ କହିଛନ୍ତି କାହା ପାଇଁ, ପଶୁପକ୍ଷୀ କୀଟପତଙ୍ଗ ପାଇଁ, ବେଦ ପୁରାଣ କହିଛନ୍ତି ମନୁଷ୍ୟମାନଙ୍କ ପାଇଁ, ବିଶେଷ ଭାବେ ଭକ୍ତମାନଙ୍କ ପାଇଁ, ସେମାନେ ଶୁଣିଲେ ତାଙ୍କର ମଙ୍ଗଳ ହେବ, ସେମାନେ ମଧ୍ୟ ଅନ୍ୟମାନଙ୍କର ମଙ୍ଗଳ କରିବେ। ଜନ୍ମ ସାର୍ଥକ କରିକର ପର ଉପକାର, ମହାପ୍ରଭୁ କହିଲେ, ବିଶେଷ ଭାବରେ ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ନିଜ ଜନ୍ମକୁ ସାର୍ଥକ କରିବେ, ବେଦ ପୁରାଣ ଶୁଣିକରି ସାର୍ଥକ କରିବେ, ନହେଲେ ସାର୍ଥକ କରିପାରିବେ ନାହିଁ। ତେଣୁ ଭଗବାନ ସେ ବ୍ୟବସ୍ଥା କରିଛନ୍ତି, ଭଗବାନ କହିଲେ ତୁମର ମଙ୍ଗଳ ପାଇଁ ମୁଁ ସବୁ କହୁଛି। ତେଣୁ ଏଇଠି ଯେଉଁ କହୁଛନ୍ତି ଈଶ୍ୱରସ୍ୟ, ଭଗବାନ ସେ ଈଶ୍ୱର, ସେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ଭଗବାନଙ୍କର ବିନା ନିୟନ୍ତ୍ରଣ କିଛି ହେଉନାହିଁ, ଏଇଟା ସେ କହୁଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି, ମୁଁ ଯାହା କରୁଛି ଏଇଟା କ'ଣ ଈଶ୍ୱର କରୁନାହାନ୍ତି କି? ଏଇ ତତ୍ତ୍ଵଭ୍ରମ ବହୁତ ଜିନିଷ ରହିଛି। ତତ୍ତ୍ଵଭ୍ରମ ସହଜରେ ଜଣେ ଜାଣିପାରିବ ନାହିଁ ତତ୍ତ୍ଵକୁ, ତତ୍ତ୍ଵକୁ ଜଣେ ଜାଣିପାରିବ ନାହିଁ। ସେ କହିବ ସେ ଦେଇଦେବ କ'ଣ, ସେ ଯୁକ୍ତି ଦେଇଦେବ, ଇଏ ଯେଉଁ ଧୃତରାଷ୍ଟ୍ର ଯୁକ୍ତି ଦେଉଛନ୍ତି ଈଶ୍ୱରସ୍ୟ, ସେ ଈଶ୍ୱର, ସେ ନିୟନ୍ତ୍ରଣକାରୀ, ଆଉ ମୁଁ କ'ଣ କରିବି, ମୁଁ ଯେଉଁ କଥା କରୁଛି କ'ଣ ମୋତେ ସେ ନିୟନ୍ତ୍ରଣ କରୁନାହାନ୍ତି, ସେ ଈଶ୍ୱର। ଈଶ୍ୱରସ୍ୟ ବିଧିଙ୍କୁ ନୁହଁ, ଈଶ୍ୱର ଯାହା ଚାହିଁବେ କରିବା ପାଇଁ ବିଧି, ବିଧି ନିଷେଧ ଦୁଇଟି ଜିନିଷ ରହିଛି। ଗୋଟେ ହେଉଛି ବିଧି, ଏଇଟା କରିବା, ଏଇଟା ଆମର ସେଥିପାଇଁ ଶାସ୍ତ୍ର କୁହାଗଲା ଏଇଟା ତୁମେ କର ଏଇଟା କରନା, ଦୁଇଟି ଜିନିଷ ରହିଛି ବିଧି ନିଷେଧ। ଆମର ସେଥିପାଇଁ ଇଏ କରାଯାଉଛି, ତୁମେ ବିଧି ହେଲା କ'ଣ, ତୁମେ ଭଗବାନଙ୍କ ନାମ ଗ୍ରହଣ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଇଏ ହେଉଛି ବିଧି, ଏଇଟା ଆମେ କରିବା। ଆଉ ନିଷେଧ କ'ଣ ନା, ଦ୍ୟୁତଙ୍କ ପାୱନଙ୍କ ସ୍ତ୍ରୀୟଙ୍କ ସୁନା, ଏଇସବୁ ପାପ ଜିନିଷରୁ ମୁକ୍ତ ଦୂରରେ ରହିବା, ଇଏ ହେଉଛି ନିଷେଧ। ଏଇଟା କରନା ଏଇଟା କରନା ଏଇଟା କରନା, ଏଇଟା ନ କରିବାରୁ କରୋନା ଆସିଗଲା, କରୋନା 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 କହିଲେ କେହି ଶୁଣିଲେ ନାହିଁ, ତେଣୁ କରୋନା ଆସିଲେ ବର୍ତ୍ତମାନ। ଭୌତିକ ଜଗତ ସେଥିପାଇଁ ସୃଷ୍ଟି କରାଯାଇଛି, ତୁମେ କରୋନା କହିଲେ କରୋନା, ତେଣୁ କରୋନା ଆସିବ ତୁମ ଘରେ। ତେଣୁ ଭଗବାନ ସେଥିପାଇଁ ବ୍ୟବସ୍ଥା ସବୁ କରିଛନ୍ତି, ତୁମେ କରୋନା ଏଇଟା କରୋନା ଏଇଟା କର ଏଇଟା କରୋନା ଏଇଟା କର ଏଇଟା କରୋନା, ଆମେ ଶୁଣିବା ନାହିଁ, ଯେଉଁଟା କରିବା କଥା ନୁହଁ ସେଇଟା କରୁଛେ, ଯେଉଁଟା କରିବା କଥା ସେଇଟା କରୁନାହିଁ। ତେଣୁ ଭଗବାନ ଛାଡ଼ିଲେ, ଯେ ଯାହା କରୋନା ଯାହା ସେମାନେ ସବୁ ଧରିବ। ତେଣୁ ଈଶ୍ୱରସ୍ୟ ବିଧିଙ୍କୁ ନୁହଁ, ଭଗବାନଙ୍କର ଯେଉଁ ବିଧାନ ରହିଛି ଏସବୁ ବ୍ୟବସ୍ଥା କରିଛନ୍ତି ଭଗବାନ, ସମସ୍ତ ଜୀବଙ୍କର କଲ୍ୟାଣ ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ କୋନୁ ବିଧୁନତି ଅନ୍ୟଥା, ଭଗବାନ ଯାହା ଚାହୁଁଛନ୍ତି କରିବା ପାଇଁ କିଏ ଅନ୍ୟଥା କରିବ, କାହାର ଶକ୍ତି ଅଛି, ସେ ହେଉଛନ୍ତି ଈଶ୍ୱର। ବ୍ରହ୍ମା ମଧ୍ୟ କହିଲେ ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ସେ କୃଷ୍ଣ, ତାଙ୍କ ଉପରେ କେହି ଈଶ୍ୱର ନାହାନ୍ତି, ନିୟନ୍ତ୍ରଣକାରୀ ନାହାନ୍ତି। ଭୌତିକ ଜଗତରେ ଆମେ ଦେଖିବା ବହୁତ ଈଶ୍ୱର ରହିଛନ୍ତି, ବହୁତ ନିୟନ୍ତ୍ରଣକାରୀ ରହିଛନ୍ତି, କିନ୍ତୁ ଯେତେ ନିୟନ୍ତ୍ରଣକାରୀ ଅଛନ୍ତି ତାଙ୍କ ଉପରେ ମଧ୍ୟ ନିୟନ୍ତ୍ରଣକାରୀ ଅଛନ୍ତି, ତାଙ୍କ ଉପରେ ରହିଛନ୍ତି, ତାଙ୍କ ଉପରେ ରହିଛନ୍ତି, ଏହିଭଳି ଭାବରେ ରହିଛି ଭୌତିକ ଜଗତ, ଏଭଳି ବ୍ୟବସ୍ଥା କରିଛନ୍ତି ଭଗବାନ। କିନ୍ତୁ ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣମ, ଇଏ ହେଉଛନ୍ତି ପରମେଶ୍ୱର। ତାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି, ଯାହାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସେ ହେଉଛନ୍ତି ପରମ ପୁରୁଷ ଭଗବାନ। ଭଗବାନ ବୁଝିବାର ଇଏ ହେଉଛି ଲଜିକାଲି ଆମେ ବୁଝିବା ଏଇଭଳି ଭାବରେ, ନ୍ୟାୟ ଭାବରେ, ଯିଏ ହେଉଛନ୍ତି ସ୍ୱରାଟ, ସେଥିପାଇଁ ଭାଗବତ ପ୍ରଥମେ କୁହାଗଲା ସେ ହେଉଛନ୍ତି ସ୍ୱରାଟ, ସେ ହେଉଛନ୍ତି ସ୍ୱାଧୀନ, ସେ ଯାହା ଚାହିଁବେ ତାହା କରିବେ, ଏବଂ ସିଏ ଅନ୍ୟମାନେ ଯିଏ ଯାହା ଚାହିଁବେ ତାହା କରିପାରିବେ ନାହିଁ, କାରଣ ସେ ନିୟନ୍ତ୍ରଣକାରୀ କ୍ଷମତା ଅଛି ତାଙ୍କ ପାଖରେ, ସବୁ କଣ୍ଟ୍ରୋଲ୍ କରିବେ। କଥା ଆମେ ଯେଉଁ କହୁଛେ କଥାକୁ ମଧ୍ୟ ସେ କଣ୍ଟ୍ରୋଲ୍ କରିଦେବେ, ଆମେ ଦେଖୁଛେ ଦେଖିବାକୁ କଣ୍ଟ୍ରୋଲ୍ କରିଦେବେ, ସବୁକିଛି କଣ୍ଟ୍ରୋଲ୍ କରିବେ, ସବୁ ସବୁକିଛି ସିଏ ନିୟନ୍ତ୍ରଣ ସିଏ ନିୟନ୍ତ୍ରଣ କରିପାରିବେ, ସେ ତାଙ୍କ କ୍ଷମତା ରହିଛି। ଧୃତରାଷ୍ଟ୍ରଙ୍କର କହିବାର ଉଦ୍ଦେଶ୍ୟ ହେଉଛି, ଭାବ ହେଉଛି ଏଇଟା, ଈଶ୍ୱରସ୍ୟ ବିଧିଙ୍କୁ ନୁହଁ ବିଧୁନୋତି ଅନ୍ୟଥା ପୁମାନ, ମନୁଷ୍ୟମାନେ କିଏ ଏସବୁ ଭଗବାନ ସେ ନିୟନ୍ତ୍ରଣକାରୀ ପରମେଶ୍ୱର କୃଷ୍ଣ, ତାଙ୍କର ଯେଉଁ ବିଧାନ ଅଛି କିଏ ତାକୁ ଅଲଗା କରିବ, ବିଧୁନୋତି ବିଧୁନୋତି କହିଲେ ଅନ୍ୟଥା ଆଉ କିଏ କରିବ, ସେ ଯେଉଁ ଭଗବାନଙ୍କର ଇଚ୍ଛା ନିୟନ୍ତ୍ରଣକାରୀ ସିଏ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଯାହା ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନତି ଦିବ୍ୟ, ବଡ଼ ବଡ଼ ନିୟନ୍ତ୍ରଣକାରୀ ରହିଛନ୍ତି ଭୌତିକ ଜଗତ, ସବୁଠାରୁ ଶ୍ରେଷ୍ଠ ନିୟନ୍ତ୍ରଣକାରୀ ହେଉଛନ୍ତି ବ୍ରହ୍ମା, ଏବଂ ଶିବ ମଧ୍ୟ ସେହିଭଳି ଭାବରେ ନିୟନ୍ତ୍ରଣକାରୀ, ଯଂ ବ୍ରହ୍ମା ବରୁଣ ଜଳର ଦାୟିତ୍ୱ, ଜଳକୁ ନିୟନ୍ତ୍ରଣ କରୁଛନ୍ତି ଜଳ, ଭଗବାନ ଗଲେ ଭଗବାନ ରାମଚନ୍ଦ୍ର ତାଙ୍କ ଲୀଳାରେ ଭଗବାନ ଲୀଳା କରୁଛନ୍ତି, ଲୀଳା ମର୍ଯ୍ୟାଦା ପୁରୁଷୋତ୍ତମ, ଭଗବାନ କୃଷ୍ଣ ହେଉଛନ୍ତି ମର୍ଯ୍ୟାଦା ଲୀଳା ପୁରୁଷୋତ୍ତମ, ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ। ତେଣୁ ଭଗବାନଙ୍କ ଲୀଳାରେ ଯେତେବେଳେ ସୀତା ଦେଇ ସୀତା ଦେବୀ ଚାଲିଗଲେ, ଭଗବାନ ଜାଣିଛନ୍ତି ସୀତା ଯିବେ, ଲୀଳାଟି ଅଛି, ତେଣୁ ଭଗବାନ ତାଙ୍କ ଅରିଜିନାଲ ସୀତାକୁ ରଖିଦେଲେ, ଅଲଗା ରଖିଦେଲେ, ମାୟା ସୀତାକୁ ଦେଲେ, ମାୟା ସୀତାକୁ ରାବଣ ନେଇକରି କେତେ କାଣ୍ଡ ହେଇଗଲା ସବୁ, ଯୁଦ୍ଧ କାଣ୍ଡ କେତେ କ'ଣ ହେଇଗଲା ସବୁ ମାୟା ସୀତା ପାଇଁକି, ଅରିଜିନାଲ ସୀତା ନୁହଁ, ଅରିଜିନାଲ ସୀତା ହେଇଥିଲେ କ'ଣ ହେଇଥାନ୍ତା, ଅରିଜିନାଲ ସୀତାକୁ ସେ ଛୁଇଁପାରିବେ ନାହିଁ। ସେଇଭଳି ଭାବରେ ଗୋଟେ ଲୀଳା ଆସିବା ପରେ ଆସିବ ସେଇଟା, ଆଉ ଆମେ ଉପରବେଳା ଉପରବେଳା ଯେଉଁ କହୁଛେ ସେ ଲୀଳା ଗୋଟେ ଆସିବ ସେଇଭଳି ଭାବରେ। ତେଣୁ ଭଗବାନ ରାମଚନ୍ଦ୍ର ଯାଇକି ଅପେକ୍ଷା କଲେ ସମୁଦ୍ର ତଟରେ, ଶହେ ଯୋଜନ ସମୁଦ୍ର, ଶହେ ଯୋଜନ ସମୁଦ୍ର। ବରୁଣକୁ କ'ଣ ପ୍ରାର୍ଥନା କଲେ, ବରୁଣ ଦେବ ଆମକୁ ଜାଗା ଦିଅ, ସ୍ଥାନ ଦିଅ, ଆମେ ଯିବୁ, ଆମକୁ ବାଟ ଦିଅ, ବାଟ ଛାଡ଼। ବରୁଣ ଦେବ ଆଉ କିଛି ଶୁଣିଲେ ନାହିଁ, ଏ ଈଶ୍ୱର ସିଏ ରହୁଛି, ମୁଁ ଜଳର ଈଶ୍ୱର, ମୁଁ କାହିଁକି ତାଙ୍କୁ ବାଟ ଦେବି, ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି। ତେଣୁ ତିନି ଦିନ କାଳ ଉପବାସ ରହିଲେ ସିଏ ମହାପ୍ରଭୁ ଭଗବାନ ରାମଚନ୍ଦ୍ର ତାଙ୍କୁ ପ୍ରାର୍ଥନା କଲେ, ଯେତେବେଳେ ଶୁଣିଲେ ନାହିଁ ସେତେବେଳେ କହିଲେ, କ୍ରୋଧ ଦେଖେଇଲେ, କ୍ରୋଧ ଦେଖେଇକରି ଯେତେବେଳେ ତାଙ୍କର ଚକ୍ଷୁ ଲାଲ ହେଇଗଲା, କ୍ରୋଧ ଏଇଭଳି ଭଗବାନଙ୍କର ଚକ୍ଷୁ ଯେତେବେଳେ ଲାଲ ହେଇଗଲା, ସେତେବେଳେ ଜଳ ସବୁ ଲାଲ ହେଇଗଲା, ଜଳ ମଧ୍ୟ ଗରମ ହେଇକରି କ'ଣ ଉଟୁକୁ ହେବାକୁ ବସିଲା, ସବୁ ଜଳ ଜୀବ ଯେତେ ରହିଛି 900,000 ପ୍ରକାର ଜଳ ଜୀବ ଛଟପଟ ଛଟପଟ ହେଲେ। ହଁ, ବରୁଣ ଆସିକି ଶରଣ ପଶିଲେ, ପ୍ରଭୁ କ୍ଷମା କରନ୍ତୁ, ରକ୍ଷା କର, ରକ୍ଷା କର, ପ୍ରଭୁ ରକ୍ଷା କର, ଏଇଭଳି ଭାବରେ। ତେଣୁ ଭଗବାନଙ୍କୁ ବାଟ ଦେଲେ, କହିଲେ ପ୍ରଭୁ ଆପଣ ମର୍ଯ୍ୟାଦା ସ୍ଥାପନ କରନ୍ତୁ, ସେତୁବନ୍ଧ ନିର୍ମାଣ କରନ୍ତୁ, ଆପଣଙ୍କ ଦଶ ରହିବ ସବୁବେଳ ପାଇଁ ଦଶ। ସେତୁବନ୍ଧ ନିର୍ମାଣ କଲେ ଭଗବାନ, ଶହେ ଯୋଜନର ସେତୁ, ଶହେ ଯୋଜନ ଏବଂ ଦଶ ଯୋଜନର ଦୈର୍ଘ୍ୟ, ଶହେ ଯୋଜନର ବିସ୍ତାର, ଏଇଭଳି ଭାବରେ ସେତୁ ନିର୍ମାଣ କଲେ ଭଗବାନ। ଇଏ ହେଉଛି ଭଗବାନ, ସବୁକିଛି କରିପାରିବେ, ଜଳରେ ପଥରକୁ ଭସେଇ ପାରିବେ। ଆଉ ଯେଉଁ ଭଗବାନଙ୍କର ଯେଉଁ ରହିଛି ଗ୍ରାଭିଟେସନାଲ ଫୋର୍ସ, ସେ ଭଗବାନ କରିଛନ୍ତି, ସେଇଟାକୁ ସେ ଅନ୍ୟଥା କରିଦେଇପାରିବେ। ତେଣୁ ଇଏ ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, ତେଣୁ ବରୁଣ ମଧ୍ୟ ସେଇଭଳି ଭାବରେ ଜଣେ ନିୟନ୍ତ୍ରଣକାରୀ ଥିଲେ, ପୁନଃବିଦୁ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି ଇଚ୍ଛା ସେଇଟା ହିଁ ହେବ, ଆଉ କିଏ ତାକୁ ଅନ୍ୟଥା କରିପାରିବେ ନାହିଁ। ଧୃତରାଷ୍ଟ୍ର କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ମୁଁ କ'ଣ କରିବି, ସେ ଚାହୁଁଛନ୍ତି ମୋତେ ଏଇଟା ନ କରିବା ପାଇଁ, ତେଣୁ ମୁଁ କଲି ନାହିଁ, ମୋର ଦୋଷ ନୁହଁ, ଭଗବାନଙ୍କ ଦୋଷ। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା, ଏଇଟା ହେଇପାରେ, କିନ୍ତୁ ଆମ ପାଇଁ ଏଇଟା ଶିକ୍ଷା ନୁହଁ, ଆମ ପାଇଁ ଶିକ୍ଷା ଅଲଗା, ଆମ ପାଇଁ ଶିକ୍ଷା ଦେବା ପାଇଁ ଭଗବାନ ଏସବୁ ଲୀଳା କରୁଛନ୍ତି। ଏ ଲୀଳାରେ ପ୍ରତି ଲୀଳାର ସବୁ ବହୁତ ପ୍ରକାର ତାତ୍ପର୍ଯ୍ୟ ରହିଛି, ଭକ୍ତିବିନୋଦ ଠାକୁର ସବୁ ସେଇଟା କହିଛନ୍ତି, ଏସବୁ ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି। ତେଣୁ କିଏ କରିପାରିବ, ଭୂମିର ଭାର ତାର ଆୟ, ଭୂମିର ଭାର ଭୂମିର ଭାରକୁ ଅପନୋଦନ କରିବା ପାଇଁ ଭଗବାନ ଆସିଛନ୍ତି। ଭୂମିର ଭାର, ଭୂମିର ଭାର ହେଉଛନ୍ତି ଏଇ ପାପି, ପାପୀମାନେ ଭୂମିର ଭାର, ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତା, ଦୁଷ୍କୃତମାନଙ୍କୁ ସେ ବିନାଶ କରିବେ, ଭୂମିର ଭାରକୁ ସେ ଭଗବାନ ବିନାଶ କରିବେ। ତେଣୁ ଭୂମିର ଭାର ଅବତାର ଆୟ, ସେଥିପାଇଁ ଭଗବାନ ଅବତାର ନେଉଛନ୍ତି, ବିଭିନ୍ନ ସମୟରେ ଭଗବାନ ଆସୁଛନ୍ତି, ପ୍ରତି ଯୁଗେ ସମ୍ଭବାମି ଯୁଗେ ଯୁଗେ, ପ୍ରତି ଯୁଗରେ ଭଗବାନ ଆସୁଛନ୍ତି। ଭାରକୁ ଭାର ଯେଉଁ ଅବତରଣ କରିବେ, ଭାରକୁ ସବୁ ମାନେ କ'ଣ ଭାରର ଯେଉଁ ଭୂମିର ଭାରକୁ ହରଣ କରିବେ, ସେଇଟା ବଡ଼ କଥା ନୁହଁ ଭଗବାନଙ୍କର, କାରଣ ଭଗବାନ ଚାହିଁଲେ ସବୁ କରିଦେବେ। ଭଗବାନଙ୍କର କରୋନା ଗୋଟେ ଭଗବାନଙ୍କର ଏଜେଣ୍ଟ ଅଛନ୍ତି, ଇଏ ହେଉଛନ୍ତି କ'ଣ ପ୍ରଳୟର ଏଜେଣ୍ଟ ଭଗବାନଙ୍କର, ପ୍ରଳୟ ଏଜେଣ୍ଟ କେତେ କ'ଣ କରିଦେଉଛନ୍ତି, ସମସ୍ତଙ୍କର ତ୍ରାହି 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 ହେଉଛନ୍ତି ଭଗବାନ। ପ୍ରଳୟ କରିବା ପାଇଁ କେତେ ସମୟ ଲାଗିବ, ଇଚ୍ଛା ମାତ୍ରକେ ପ୍ରଳୟ ହେବ, ଇଚ୍ଛା ମାତ୍ରକେ ସୃଷ୍ଟି ହେଉଛି। ତେଣୁ ଇଏ ଯେଉଁ ଭଗବାନଙ୍କର ସବୁ ରହିଛନ୍ତି, ଭଗବାନ ଯେଉଁ ଆସୁଛନ୍ତି, ଅବତାର ଗ୍ରହଣ କରୁଛନ୍ତି, ମୁଖ୍ୟ କାର୍ଯ୍ୟ ହେଉଛି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ଭଗବାନ ଏଇ ଯେଉଁ ସବୁ ଲୀଳା କଲେ, ସେଇ ଲୀଳାକୁ ଯେତେବେଳେ ଆମେ ଶ୍ରବଣ କରିବା, କୀର୍ତ୍ତନ କରିବା, ସ୍ମରଣ କରିବା, ସେଇଥିରେ ହିଁ ଆମ ଜୀବନ ସାର୍ଥକ ହୋଇଯିବ, ଆମ ଭଗବଧାମକୁ ଚାଲିଯିବା, ଏଇଭଳି ଭାବରେ ଭଗବାନ ସେଇଥିପାଇଁ ସାଧୁମାନଙ୍କୁ ଏଇ ଭକ୍ତମାନଙ୍କର ହେଉଛି କ'ଣ, ଏଇ ଜିନିଷ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଥିବେ, ସେଇ କଥାକୁ ବାରମ୍ବାର 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 ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନଙ୍କ ନା ଯେତେ ନେଲେ ମଧ୍ୟ ଜଣେ ପାଇବନି, ଏତେ ଥର ନେଲେଣି ଆଉ କ'ଣ ନେବା, ଆମ ପ୍ରଭୁ 64 ଥର ନେଉଛନ୍ତି, ଆମକୁ କହିଲେ ଚଳମାଳା, ପ୍ରଭୁ 4 ଗୁଣ ଅଧିକା ନେଉଛନ୍ତି। ତେଣୁ ଏ ଯେଉଁ ଭଗବାନ ନାମରେ ସେସବୁ ରହିଛି, ସେ ଆନନ୍ଦ ରହିଛି, ସେଇ ନାମ ଅଲଗା ନୁହଁ, ସେଇ ନାମ। କିନ୍ତୁ ଯେତେ ଥର ଇଏ କରିବା, ଉଚ୍ଚାରଣ କରିବା, ଯେତେ ଥର ଆବୃତ୍ତି କରିବା, ସେତେ ନୂଆ ନୂଆ ଆନନ୍ଦ ପ୍ରାପ୍ତ ହେଉଥିବ। ଆନନ୍ଦ ଆମ ବୁଦ୍ଧି ବର୍ଦ୍ଧନ, ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ। ତେଣୁ ଭୂମିର ଭାରବ ଧାରା, ଏ ହେଉଛି ତାଙ୍କର ସେକେଣ୍ଡାରୀ କାର୍ଯ୍ୟ। ଫାଷ୍ଟ କାର୍ଯ୍ୟ ହେଉଛି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ଏଇଟା ହେଉଛି ପ୍ରଥମ କାର୍ଯ୍ୟ ତାଙ୍କର। ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ତାଙ୍କର ଯେଉଁ ଧର୍ମ ସ୍ଥାପନ କରିବେ ଏଇଟା ମଧ୍ୟ ସାଧୁମାନଙ୍କର ଆନନ୍ଦ। ଧର୍ମ ଯେଉଁ ସ୍ଥାପନ କଲେ, ଏଇ ଶାସ୍ତ୍ର ସବୁ ରଚନା କରିଛନ୍ତି, ସବୁ କହିଛନ୍ତି ଧର୍ମ, ଇଏ ହେଉଛି ଧର୍ମ, ଏଇଥିରେ ଜାଣିବା। ଏ ଧର୍ମ ସ୍ଥାପନ କରିଛନ୍ତି, ଏଇଟା ମଧ୍ୟ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବ। କିନ୍ତୁ ଅସୁରମାନଙ୍କୁ ସେଇଟା ଆନନ୍ଦ ପ୍ରଦାନ କରିବ ନାହିଁ। ଅସୁରମାନେ ସେଥିରେ କ'ଣ, ସେମାନେ କହିବେ କାହିଁକି ଏସବୁ ନିୟମ ସବୁ ହେଲା, ଏ ନିୟମକୁ ଆମେ ମାନିବୁ ନାହିଁ, ଏଇଭଳି ଭାବରେ କହିବେ, ନିୟମକୁ ଭଙ୍ଗ କରିବେ। ଅସୁରମାନଙ୍କ କାର୍ଯ୍ୟ ହେଉଛି ଏଇଟା, ନିୟମ ଭଙ୍ଗ କରିବେ। ତେଣୁ ଭୂମିର ଭାର ବତାରାୟ ଯେଉଁ ଅବତୀର୍ଣ୍ଣା ଯଦୁକୂଳେ, ଯଦୁକୂଳରେ ଭଗବାନ ଆସିଛନ୍ତି, ଯଦୁକୂଳରେ ଇଏ ଅବଶ୍ୟ ପୁରୁକୂଳରେ ଆସୁଛନ୍ତି, ସିଏ ଯଦୁକୂଳରେ ଆସୁଛନ୍ତି, ଇଏ ପୁରୁକୂଳରେ ଆସୁଛନ୍ତି। ପୁରୁ ହେଉଛନ୍ତି ସାନ ପୁଅ, ଯଦୁ ହେଉଛନ୍ତି ବଡ଼ ପୁଅ ଯଯାତି ମହାରାଜଙ୍କର। କିନ୍ତୁ ପୁରୁକୂଳରେ, ପୁରୁକୂଳରେ ଭଗବାନ ନ ଆସିଲେ ମଧ୍ୟ ଭଗବାନ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିଛନ୍ତି। ତାଙ୍କର ପିଉସୀ ହେଲେ, ଭଗବାନଙ୍କ ପିଉସୀ ହେଲେ ପୃଥା ବା କୁନ୍ତି, ଯଦୁକୂଳ ହେଲେ କ'ଣ ତୁମ କୂଳ ସହିତ ସମ୍ପର୍କ ରଖିଛନ୍ତି ନା, ଭଗବାନ ପୃଥା କୂଳରେ ଭଗବାନ ରଖିଛନ୍ତି, ସମ୍ପର୍କ ରଖିଛନ୍ତି। ତେଣୁ ଏ ଯଦୁକୂଳରେ ଭଗବାନ ଆସିଛନ୍ତି, ଯଦୁ ଯଦୁଶ ଅନବାୟ ଗୋଟେ ଶ୍ଳୋକ ଅଛନ୍ତି, ଯଦୁକୂଳ ଯଦୁଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଆସିଛନ୍ତି। ତେଣୁ ଭୂମିର ଭାର ଅବତାର ଯେଉଁ ଅବତୀର୍ଣ୍ଣ ଭଗବାନ, ଇଏ ଅବତାର, ଅବତାର କହିଲେ ସେ ଆସନ୍ତି, ତାଙ୍କ ଚିତ୍ ଧାମରୁ ଆସନ୍ତି, ଅବତାର ଡିସେଣ୍ଡ କରନ୍ତି, ଅବତରଣ କରନ୍ତି, ସେଥିପାଇଁ ଅବତାର ଅବତରଣ କରନ୍ତି। ତେଣୁ ଭଗବାନ ତାଙ୍କ ଧାମରୁ ଆସିଛନ୍ତି, ଏଠିକି ଅବତୀର୍ଣ୍ଣ କରିଛନ୍ତି, ଏ ଭାର ଭାରକୁ ହରଣ କରିବା ପାଇଁ ଆସିଛନ୍ତି। ଭୂମିର ଭାର ଅବତାରାୟ ଯେଉଁ ଅବତୀର୍ଣ୍ଣ ଯଦୁକୂଳେ, ଯଦୁକୂଳରେ ଭଗବାନ ଆସିଛନ୍ତି। ତେଣୁ ଈଶ୍ୱରସ୍ୟ ବିଧିଙ୍କୁ ନୁ ବିଧୁନତି, ଭଗବାନ ଯାହା ଚାହୁଁଛୁ ତାହା କରିବେ, ଆମେ ଆଉ କ'ଣ କରିବା, ଆମେ ଆଉ କିଛି କରିପାରିବୁ ନାହିଁ। ତମେ ଯାହା କହିଲେ ମୋତେ ମୁଁ ଶୁଣୁ ନାହିଁ, କାହିଁକିନା ଈଶ୍ୱରଙ୍କର ଇଚ୍ଛା, ମୁଁ ଏଇଟା କରୁନାହିଁ, ଏଇଟା ଭଗବାନଙ୍କର ଦୋଷ, ମୋର ଦୋଷ ନୁହଁ, ଈଶ୍ୱର ସବୁ କରୁଛନ୍ତି। ହଁ ଭଗବାନ ଯଦି ନ, ଏଇ ହେଉଛି କ'ଣ, ଇଏ ସବୁ ଅନର୍ଥ ସବୁ ରହିଛି, ତ ଜଣେ ବୁଝିପାରିବ ନାହିଁ। ଭଗବାନଙ୍କର ଏ ଯେଉଁ ସବୁ ରହିଛି ତତ୍ତ୍ୱ ସବୁ ରହିଛି, ଜଣେ ଏତେ ସହଜରେ ବୁଝିପାରିବ ନାହିଁ। ଏଇଟାକୁ ସେ ତାକୁ କହିଛନ୍ତି, ମୁଁ ଜାଣିଛି ସବୁ, ଧୃତରାଷ୍ଟ୍ର ଏଇଟା କହିଲେ ଦୁର୍ଯ୍ୟୋଧନ ମଧ୍ୟ ସେୟା କହିବେ, ଜାନାମି ଧର୍ମ, ମୁଁ ଜାଣିଛି ଧର୍ମ, କିନ୍ତୁ ନ ତମେ ପ୍ରବୃତ୍ତି, ମୁଁ ଧର୍ମ ଜାଣିଛି କିନ୍ତୁ ମୋର ପ୍ରବୃତ୍ତି ନାହିଁ ସେଥିରେ। ଜାନାମି ଅଧର୍ମ, ମୁଁ ଅଧର୍ମ ଜାଣିଛି କିନ୍ତୁ ନ ତମେ ପ୍ରବୃତ୍ତି, ସେଥିରେ ମୋର ପ୍ରବୃତ୍ତି ନାହିଁ, ଏଇଟା କରିବା ଏଇଟା କରିବା ନାହିଁ, ମୁଁ ଜାଣିଛି କିନ୍ତୁ ମୋର ଯେଉଁଟା କରିବା କଥା ସେଥିରେ ମୋ ଇଚ୍ଛା ନାହିଁ କରିବା ପାଇଁ, ମୁଁ ଚାହୁଁଛି ସେଇଟା ନ କରିବା ପାଇଁ, ଯେଉଁଟା କରିବା କଥା ନୁହଁ ମୋର ସେଇଟା ଇଚ୍ଛା ହେଉନି, ମୁଁ ଚାହୁଁ ସେଇଟା କରିବା ପାଇଁ, ନ ତମେ ନିବୃତ୍ତି। କିନ୍ତୁ ଏଇଟା କ'ଣ କାହିଁକି ହେଉଛି ନା, ତୁଇ ହେଉଛି କେଶ ଯଥା କରୋଶି ତଥା କରୁନି, ତମେ ଯେଉଁଭଳି ଭାବରେ କହିବ ମୋ ହୃଦୟ ଭିତରେ ରହିକି ତମେ ଯେଉଁଭଳି ଭାବରେ କରୁଛ ମୁଁ ସେଇଭଳି ଭାବରେ କରୁଛି। ଭଗବାନଙ୍କୁ ଦୋଷ ଦେଇଦେଲେ, ଆମେ କିଛି ଦୋଷ ନାହିଁ, ଆମେ କିଛି ଦୋଷ ନାହିଁ, ଭଗବାନ ନିୟନ୍ତ୍ରଣକାରୀ ଈଶ୍ୱର, ସେ ଯାହା କରିବେ ସେ ସବୁ ନିୟନ୍ତ୍ରଣ କରୁଛନ୍ତି, ଆମେ ଆଉ କ'ଣ କରିବା, ତାଙ୍କ କଥାକୁ ଉଲ୍ଲଂଘନ କରିପାରିବୁ ଆମେ? ଯଦି ତମେ କରିପାରିବେ ନାହିଁ, ଈଶ୍ୱର ତ କହୁଛନ୍ତି, ଭଗବାନ କହୁଛନ୍ତି ତମେ ସର୍ବଧର୍ମାନ ପରିତ୍ୟଜ ମାମ ଏକଂ ଶରଣଂ ବ୍ରଜ, ଆଉ ତମେ ଯାଉନ କାହିଁକି, ସେଇଟା କାହିଁକି କରୁନ? ଭଗବାନ ସେଥିପାଇଁ କହୁଛନ୍ତି ସର୍ବଧର୍ମ, ଭଗବାନ ସେଥିପାଇଁ ଜ୍ଞାନ ଦେଲେ, ଜ୍ଞାନ ଦେଲେ ଏଇସବୁ। ଅବଶ୍ୟ ଏଇ ଯେଉଁ ଏମାନଙ୍କ କଥା ଏଇଟା ବହୁତ ଗଭୀର ତତ୍ତ୍ୱ, ଏଇଟା ବୁଝିବା ତ ସହଜ ନୁହଁ। ଭଗବାନ ଏଇଟା କରୁଛନ୍ତି କାହିଁକି ନା ଆମକୁ ଶିକ୍ଷା ଦେବା ପାଇଁ। ଆମେ କିନ୍ତୁ କହିପାରିବା ନାହିଁ ଭଗବାନ ଯାହା କରୁଛନ୍ତି ମୁଁ କରୁଛି ନା ମୁଁ କ'ଣ ଅଲଗା କରୁଛି। ଭଗବାନ ନିୟନ୍ତ୍ରଣକାରୀ, ସିଏ ଯେଉଁଭଳି ଭାବରେ ନିୟନ୍ତ୍ରଣ କରୁଛନ୍ତି ମୁଁ ସେଇଭଳି ଭାବରେ କରୁଛି, ମୋର ଦୋଷ କ'ଣ। ଭଗବତ ଗୀତାରେ ଭଗବାନ କହିଲେ ପାଞ୍ଚଟି କାରଣ ରହିଛି ସବୁ କାର୍ଯ୍ୟର, ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ଭଗବାନ ଗୋଟିଏ କାରଣ ରହିଛନ୍ତି, ତାପରେ ଆଉ ଚାରୋଟି କାରଣ ମଧ୍ୟ ରହିଛି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଏଇଟାକୁ କୁହାଗଲା, ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ ଶାରୀରଂ ବା ମନୋବିର୍ଯତ୍ କର୍ମ ପ୍ରାରବତି ନର ନାର୍ଯ୍ୟଂ ବା ବିପରୀତଂ ବା ପଞ୍ଚେତି ତସ ହେଇଦେବ ତଥୈବ ସତି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜ ପଶ୍ୟତି ଅକୃତ ବୁଦ୍ଧାନ ନ ସ ପଶ୍ୟତି ଦୁର୍ମତି। ତିନୋଟି ଶ୍ଳୋକରେ ସେ କଥାଟି କହିଲେ, ଚାରୋଟି ଶ୍ଳୋକରେ କହିଲେ, ପଞ୍ଚେତାନି ମହାଭାବୋ କାରଣାନି ନିବୋଧମେ। ଏ ମହାଭାବ, ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ପଞ୍ଚେତାନି ମହାବାହୁ କାରଣାନି ନିବୋଧମେ ସାଂଖ୍ୟେ କୃତାଦି ପୁକ୍ତାଣି ସିଦ୍ଧେ ସର୍ବକର୍ମଣାମ। ଏଇଟା ସାଂଖ୍ୟ ଯୋଗରେ ଏଇଟା ବର୍ଣ୍ଣନା କରାଯାଇଛି। ଏଇଟାକୁ ଜାଣିକରି ଆମେ ଯଦି ସେହି ଅନୁସାରେ କାର୍ଯ୍ୟ କରିବା ଆମେ ସିଦ୍ଧି ପ୍ରାପ୍ତ ହୋଇଯିବା। ସିଦ୍ଧେ ସର୍ବକର୍ମଣାମ କ'ଣ କ'ଣ ପାଞ୍ଚଟି ଅର୍ଜୁନ ଚାହିଁବେ ଜାଣିବା ପାଇଁ, ଆମମାନଙ୍କ ପାଇଁ ସେ ଭଗବାନ ପ୍ରଶ୍ନ ପଚାରୁଛନ୍ତି। ଭଗବାନ କହିଲେ ଏଇ ପାଞ୍ଚଟି କାରଣ, କିଏ କହିପାରିବେ କ'ଣ ସେ ପାଞ୍ଚଟି କାରଣ? ପ୍ରଥମେ ହେଲା ଅଧିଷ୍ଠାନମ, ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ଇଏ ଗୋଟିଏ କାରଣ, ଇଏ ଗୋଟିଏ ମଧ୍ୟ ଆର ରହିଛି ପ୍ରଭାବ ରହିଛି ଅଧିଷ୍ଠାନମ। ଦ୍ୱିତୀୟ ହେଉଛି କର୍ତ୍ତା, ଯିଏ କରୁଛନ୍ତି ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ ବିଧମ। କାରଣ ଯେଉଁ ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି, ଛୁଞ୍ଚି ଦ୍ୱାରା ଯେମିତି ସିଲେଇ ହେଉଛି ସେହିଭଳି ଭାବରେ ଗୋଟିଏ କରଣ ଇନ୍ଷ୍ଟ୍ରୁମେଣ୍ଟ କରଣଂଚ ପୃଥକ୍ ବିବିଧାସ ପୃଥକ୍ ଚେଷ୍ଟା, ଏବଂ ବହୁତ ପ୍ରକାର ଚେଷ୍ଟା ରହିଛି। ଆମେ ନିଶ୍ଚେଷ୍ଟ ହୋଇଯିବା, କିଛି କରିବା ନାହିଁ, ଭଗବାନ ସବୁ କରୁଛନ୍ତି ଆମେ କ'ଣ କରିବୁ, ନିଶ୍ଚେଷ୍ଟ ହୋଇଯିବା ନା, ଚେଷ୍ଟା ରହିଛି। ବିବିଧାସ ପୃଥକ୍ ଦୈବଂ ଚୈବାତ୍ର ପଞ୍ଚମମ, ଆଉ ଆଉ ଗୋଟିଏ କାରଣ ହେଉଛନ୍ତି ଦୈବ, ଭଗବାନଙ୍କର ଇଚ୍ଛା। ଭଗବାନ ନିୟନ୍ତ୍ରଣକାରୀ ସେ ସବୁ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ଗୋଟିଏ କାରଣ ଖାଲି ନୁହଁ। ଭଗବାନ ନିୟନ୍ତ୍ରଣ କରୁଛନ୍ତି ଆମେ କିଛି କରୁନେ, ଆମେ କିଛି ସେଥିପାଇଁ ଆମେ କିଛି ଦାୟୀ ନୁହଁ ନା, ଏଇ ଚାରୋଟି କାରଣ ତୁମର ରହିଛି। ତୁମ କର୍ତ୍ତା ମଧ୍ୟ ତୁମର କିଛି କର୍ତ୍ତବ୍ୟ ରହିଛି, ତୁମେ କ'ଣ କରିବ ତୁମେ କହିବନି ଭଗବାନ ଚାହିଁଲେ ସେଇଟା ହେଲା, ମୋର କ'ଣ ଅଛି, ମୋର କିଛି କାମ କର୍ତ୍ତବ୍ୟ ନାହିଁ, ତୁମର କର୍ତ୍ତବ୍ୟ ଅଛି। ତେଣୁ ଶାରୀର ବା ମନୋବୀର୍ଯ୍ୟ ତିନି ପ୍ରକାର କାର୍ଯ୍ୟ କରାଯାଉଛି, ଗୋଟେ ଶାରୀରିକ ଶରୀର ଦ୍ୱାରା କରାଯାଉଛି, ଗୋଟେ ମନ ଦ୍ୱାରା କରାଯାଉଛି, ଗୋଟେ ବଚନ ଦ୍ୱାରା କରାଯାଉଛି। ଶାରୀର ବା ମନୋବୀର୍ଯ୍ୟ କର୍ମ ପ୍ରାରବତୀ ନର, ଯିଏ ଯେକୌଣସି କର୍ମ କରନ୍ତୁ ଆରମ୍ଭ କରନ୍ତୁ, କିନ୍ତୁ ନ୍ୟାଜ୍ୟ ବା ବିପରୀତଂ ବା କିଏ ଯେଉଁ କ'ଣ ଧାର୍ମିକ କାର୍ଯ୍ୟ କରୁଛନ୍ତି କି ଅଧାର୍ମିକ କାର୍ଯ୍ୟ ମଧ୍ୟ କରୁଛନ୍ତି, କିନ୍ତୁ ପଞ୍ଚେତି ତସ ହେଇଦେବ। ଏସବୁର କାରଣ ହେଉଛି ଏଇ ପାଞ୍ଚଟି, ପଞ୍ଚେତି ତସ ହେଇଦେବ। ତେଣୁ ତଥୈବ ସତି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜ, ତେଣୁ ଯେଉଁମାନେ କହନ୍ତି ଖାଲି ଏଇ ଲୋକଟା କଲା ବୋଲି, ଏଇ ଲୋକଟା କଲା ନ ସ ପଶ୍ୟତି ଦୁର୍ମତି, ସେମାନେ ସବୁ ଦୁର୍ମତି। ଏ ପାଞ୍ଚଟି କାରଣକୁ ଦେଖିବାକୁ ପଡ଼ିବ। ଯେତେବେଳେ ଧର୍ମରାଜ ଯାଇଥିଲେ, ଧର୍ମରାଜ ଗୋଟେ ବୃଷଭ ରୂପରେ ଥିଲେ, ଗାଭୀ ଗୋଟେ ପୃଥିବୀ ଦେବୀ ଗୋଟେ ଗାଭୀ ରୂପରେ ରହିଥିଲେ, ଭଗବାନ ଚାଲିଗଲା ପରେ ତାଙ୍କ ଭିତରେ କଥୋପକଥନ ହେଉଛି। ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଥା ଭାଗବତମରେ। ପରୀକ୍ଷିତ ମହାରାଜ ରାଜଶାସନ କରୁଛନ୍ତି, ଯୁଆଡ଼େ ଯାଉଛନ୍ତି ଭଗବାନଙ୍କ ଲୀଳାକୁ ସବୁ ପ୍ରଜାମାନେ ଅଭିନୟ କରିକି ଦେଖାଉଛନ୍ତି ଭଗବାନଙ୍କ ଲୀଳାକୁ। ଏଭଳି ଭାବରେ ରାଜଶାସନ କରୁଥିଲେ, ଏଇଭଳି ଭାବରେ ଯଦି ଜଣେ ରାଜା ହେବେ ତାହେଲେ ଆଉ କ'ଣ ପ୍ରଜାମାନଙ୍କୁ କିଛି ଅସୁବିଧା ରହିବ, ପ୍ରଜାମାନଙ୍କୁ କିଛି ଅସୁବିଧା ରହିବ ନାହିଁ। ତେଣୁ ଆଜି ଯେତେବେଳେ ଯାଉଛନ୍ତି ପରୀକ୍ଷିତ ମହାରାଜ, ଯୁଆଡ଼େ ଯାଉଛନ୍ତି ଚାରିଆଡ଼େ ଏଇ ଭଗବାନ ଲୀଳାକୁ ସବୁ ଅନୁଷ୍ଠାନ କରିକିରି, ତାକୁ ଲୀଳା ଅଭିନୟ କରିକିରି ସବୁ ରାଜାଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ପ୍ରଜାମାନେ। ତେଣୁ ରାଜା ଏତେ ଖୁସି ହେଇକି ତାଙ୍କ ସବୁ ବହୁତ ମୂଲ୍ୟବାନ ଉପହାର ସବୁ ପ୍ରଦାନ କରୁଛନ୍ତି, ମୂଲ୍ୟବାନ ଉପହାର ସବୁ ପ୍ରଦାନ କରୁଛନ୍ତି। ଏହିଭଳି ଭାବରେ ଯାଉଥିଲା ବେଳେ ଦେଖିଲେ ଗୋଟେ ସ୍ଥାନରେ ଗୋଟେ ଗାଭୀ ଏବଂ ବୃଷଭ ଦୁଇଜଣ ଅଛନ୍ତି, ଗାଭୀ କ୍ରନ୍ଦନ କରୁଛି, ବୃଷଭ ମଧ୍ୟ କ୍ରନ୍ଦନ କରୁଛନ୍ତି। ବୃଷଭର ଚାରିପାଦରୁ ତିନି ପାଦ ନଷ୍ଟ ହୋଇଗଲାଣି, ଗୋଟିଏ ପାଦ ରହିଛି। ଏ ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଖାଲି ସେତିକି ନୁହଁ, ତାଙ୍କ ଭିତରେ କଥୋପକଥନ ମଧ୍ୟ ବର୍ଣ୍ଣନା କରାଯାଇଛି, କ'ଣ ସବୁ କଥା ହେଉଛନ୍ତି ସବୁ ଭାଗବତଙ୍କର ସେସବୁ ବ୍ୟାସଦେବ ରଚନା କରିଛନ୍ତି, ଏହା ସବୁ କଥା ହେଉଛନ୍ତି। ବୃଷଭଦେବ ପଚାରୁଛନ୍ତି ଗାଭୀଙ୍କୁ, ଗାଭୀ କହୁଛନ୍ତି, ଉତ୍ତର ଦେଉଛନ୍ତି, ଏସବୁ କଥା ରହିଛି। ବିସ୍ତାର କଥା ଆମେ ସେଥିରେ ଆଲୋଚନା କରିବା ନାହିଁ, ଆମର ପଏଣ୍ଟଟା ଖାଲି ଆଲୋଚନା କରିବା ସେ ପ୍ରସଙ୍ଗରୁ। ଆମର ପଏଣ୍ଟ ହେଉଛି ଏହିଭଳି ଭାବରେ ଯେତେବେଳେ କରୁଛନ୍ତି, ସେହି ସମୟରେ ଦେଖିଲେ ଆଉ ଜଣେ ରାଜା, ରାଜା ବେଶରେ ଜଣେ ଆସିକରି ତାଙ୍କୁ ସବୁ ପ୍ରହାର କରୁଛି, ତାଙ୍କ ପାଦକୁ ପ୍ରହାର କରୁଛି। ଏଇଟା ଦେଖିଲେ ରାଜା ଦେଖିଦେଲେ ପରୀକ୍ଷିତ ମହାରାଜ, ବର୍ତ୍ତମାନ ଅବସ୍ଥା ସେଇଆ ହେଇନି, ବର୍ତ୍ତମାନ ଅବସ୍ଥା ସେଇଆ ହେଇନି, ଚାରିଆଡ଼େ ଖାଲି ଗୋବଧ ହେଉଛି, ଚାରିଆଡ଼େ ଗୋବଧ, ଏ କଡ଼ି ପ୍ରହାର କରୁଛି, ଗାଭୀମାନେ ପ୍ରହାର କରୁଛି। ଯେଉଁ ରାଜାର କର୍ତ୍ତବ୍ୟ ହେଉଛି ସେ ଗୋରକ୍ଷା ଦେବେ, ସୁରକ୍ଷା ଦେବେ, ଆମର ପ୍ରଭୁପାଦ ମହାରାଜ କହୁଥିଲେ ସେଇଟା। ମହାତ୍ମା ଗାନ୍ଧୀ ଏତେ କେତେ ଉନ୍ନତ ସ୍ଥିତିରେ ଥିଲେ, ସାରା ଭାରତବାସୀ ତାଙ୍କୁ ବାପୁ ପିତା ଯେ ବୋଲି କ'ଣ ଆମ ରାଷ୍ଟ୍ରର ପିତା ସମ୍ମାନ ଦେଉଥିଲେ, ତାଙ୍କୁ ମହାତ୍ମା ନାମ ଦିଆଗଲେ। ତାଙ୍କ ନାମ ହେଉଛି ଅଲଗା, କେହି ଜାଣନ୍ତି ନାହିଁ ତାଙ୍କ ଅରିଜିନାଲ ନାମ, ଏଭଳି ହେଇଯାଇଛି କି କହିପାରିବେ ତାଙ୍କ ଅରିଜିନାଲ ନାମ କ'ଣ ଥିଲା? ଆମେ ଭୁଲି ଯାଉଛେ, କି ମହାତ୍ମା ଗାନ୍ଧୀ ମାନେ ମହାତ୍ମା ଗାନ୍ଧୀ, ତାଙ୍କ ନାମ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ, କିନ୍ତୁ ଆମେ ସବୁ ଭୁଲି ଯାଉ, ଆମେ କହୁଛେ କ'ଣ ନା ତାଙ୍କ ନାଁ ହେଇଗଲା, ଏଭଳି ଟାଇଟଲ ଦିଆଗଲା ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀ ସମସ୍ତେ ଯେଉଁ ମହାତ୍ମା ଗାନ୍ଧୀ ଆଉ ଭୁଲିଗଲେ, ତା ଅରିଜିନାଲ ନାଁଟା ଭୁଲିଗଲେ, ପ୍ରାୟ ଭୁଲି ଆମର ଟେଣ୍ଡେନ୍ସ ହେଉଛି ଭୁଲିଯିବା। ତେଣୁ ଇଏ ମହାତ୍ମା ଗାନ୍ଧୀ ଏତେ ତାଙ୍କର ଥିଲା, ଦଶ ଥିଲା, ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ, ତାଙ୍କ ବିରୁଦ୍ଧରେ ମଧ୍ୟ କେତେ ଲୋକ ଥିଲେ, ଭୌତିକ ଜଗତରେ ଏଭଳି କିଛି ନାହିଁ। ତୁମେ ଯେତେ ଇଏ କର, ଦେଶବାସୀଙ୍କ ଉଦ୍ଦେଶ୍ୟରେ କର, ସବୁକିଛି କର, କିନ୍ତୁ ସେଇ ଦେଶବାସୀ ତୁମକୁ ହତ୍ୟା କରିବେ। ଏ ଭୌତିକ ଜଗତର ହେଉଛି ନେଚର ହେଉଛି ଏଇଭଳି ଭାବରେ, ତୁମେ ଯେତେ ଯାହା କର ଜୀବନ ସାରା ଇଏ କର। ମହାତ୍ମା ଗାନ୍ଧୀ କିଛି ତ୍ୟାଗ କଲେ, ସବୁକିଛି ତ୍ୟାଗ କଲେ, ଆଣ୍ଠୁ ଲୁଚୁନଥିଲା ତାଙ୍କର, ଲୁଗା ପିନ୍ଧୁଥିଲେ, ଆଣ୍ଠୁ ଦେଖାଯାଉଥିଲା ତାଙ୍କର, ଏଭଳି ଭାବରେ ଆଦର୍ଶ ଖଦୀ ଖଦୀ ସ୍ଥାପନ କଲେ, କେତେ କ'ଣ କରିନାହାନ୍ତି, କ'ଣ ଦେଶ ପାଇଁ କେତେ କ'ଣ ତ୍ୟାଗ କରିନାହାନ୍ତି ସେ, କିନ୍ତୁ ଅନ୍ତିମରେ କ'ଣ ହେଲା, ସେଇ ଦେଶବାସୀ ତାଙ୍କୁ ହତ୍ୟା କଲେ, ସେଇ ଦେଶବାସୀ ତାଙ୍କୁ ହତ୍ୟା କଲେ। ଭୌତିକ ଜଗତ ହେଉଛି ଏଇଭଳି ଭାବରେ, ତୁମେ ଯେତେ କର ଜୀବନ ସାରା କରି 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 କରିକି ମଧ୍ୟ କେହି ସନ୍ତୁଷ୍ଟ ହେବେ ନାହିଁ, କହିବେ ତୁମେ କିଛି କରିନା, ତୁମେ ଯାହା କଲ ସେଇଟାକୁ ସ୍ମରଣ କରିବେ ନାହିଁ, ଯାହା କରିନ ସେଇଟା କରିବେ, ତୁମେ ଏଇଟା କରିନ, ଏଇଟା କରିନ, ଏଇଟା କରିନ, ଏଇଟା କରିନ, ଲକ୍ଷ୍ୟ କାର୍ଯ୍ୟ କରିନ, ତୁମେ କ'ଣ କ'ଣ କଲ ସେଇଟା କଲେ ନାହିଁ, କହିବେ ନାହିଁ। ଏଭଳି ଥିଲା ମହାତ୍ମା ଗାନ୍ଧୀଙ୍କର ଦୋଷ, କିନ୍ତୁ ଯାହା ବି ହଉ ମହାତ୍ମା ଗାନ୍ଧୀ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ମହାତ୍ମା ଗାନ୍ଧୀଙ୍କୁ ତାଙ୍କୁ କେତେଜଣ କହୁଥିଲେ, ଧାର୍ମିକ ବ୍ୟକ୍ତିମାନେ ତାଙ୍କୁ କହୁଥିଲେ ଯେ ଆପଣ କୁହନ୍ତୁ ଗୋବଧକୁ ବନ୍ଦ କରିବେ, କିନ୍ତୁ ମହାତ୍ମା ଗାନ୍ଧୀ ଜାଣିପାରିଲେ ନାହିଁ ଧର୍ମର ନୀତି, ଧର୍ମର ଗତି ହେଉଛି ବହୁତ ସୂକ୍ଷ୍ମ, ସେ କହିଲେ କାହାର ଧର୍ମରେ କ'ଣ ଅଛି ଆମେ ସେଇଟା କ'ଣ କହିବା, ମନା କେମିତି କରିବା ବୋଲି କହିଲେ, କାହାର ଧର୍ମରେ କ'ଣ ଅଛି ସେଇଟା, ଧର୍ମ କ'ଣ କିଏ ଜାଣିଲେ, ଧର୍ମ କ'ଣ କିଏ ଜାଣିଛନ୍ତି, ଧର୍ମ ଜାଣିବା କ'ଣ ମହାଜନ ଜନଗତ ସପନ୍ଥା, ମହାଜନ ମାନେ ହିଁ ଧର୍ମ ଜାଣିବେ, ନହେଲେ ସାଧାରଣ ବ୍ୟକ୍ତିମାନେ ଜାଣିପାରିବେ ନାହିଁ। ଏ ମହାତ୍ମା ଗାନ୍ଧୀ ହେଇକରି ମଧ୍ୟ ଧର୍ମ ଜାଣିପାରିଲେ ନାହିଁ, ଧର୍ମ କ'ଣ ଜାଣିପାରିଲେ ନାହିଁ। ଧର୍ମ ହେଉଛି ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯାହାକୁ ପ୍ରଣୟନ କଲେ ସେଇଟା ହେଉଛି ଧର୍ମ। ନା ବେ ବିଦୁ ରୋଷେଇ ନା ବି ଦେବା ନା ଅଶୁଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୁନ ବିଦ୍ୟାଧର ଚାରଣ ଦୟ, ଅନ୍ୟମାନେ କେହି ଜାଣିପାରିବେ ନାହିଁ, ଋଷି ଦେବତା ବିଦ୍ୟାଧର ଚାରଣ ମନୁଷ୍ୟ ଅସୁର ସିଦ୍ଧ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କେହି ଜାଣିପାରିବେ ନାହିଁ ଧର୍ମର ଧର୍ମ କ'ଣ। ଭଗବାନ କହିଲେ ଧର୍ମ ହେଉଛି ଏଇଟା ଗୋ କ'ଣ କୃଷି ଗୋ ରକ୍ଷା ବାଣିଜ୍ୟ, 20 ଲକ୍ଷ ଅଛନ୍ତି କ'ଣ ପଶୁ 30 ଲକ୍ଷ 30 ଲକ୍ଷ ପଶୁ ଅଛନ୍ତି, କିନ୍ତୁ ଭଗବାନ 29,99,999 ପଶୁମାନଙ୍କ ବିଷୟରେ କହିନାହାନ୍ତି। ଭଗବାନ କହିଲେ ଗୋ ରକ୍ଷା, ଗୋଟିଏ ପଶୁକୁ ରକ୍ଷା କରେ, ଗୋ ରକ୍ଷା, ଇଏ ହେଉଛି ଧର୍ମ। ଆଉ କିଏ କ'ଣ କହିଲା ସେଇଟା କ'ଣ ଧର୍ମ, ଏଇଟା ବି ଜାଣିପାରିଲେ ନାହିଁ ମହାତ୍ମା ଗାନ୍ଧୀ ଜାଣିପାରିବେ। ସେ କହିଲେ କାହାର ଧର୍ମରେ କ'ଣ ଅଛି, ଆମେ କେମିତି କ'ଣ କହିବା ଏଇ କଥା। ତେଣୁ ଯେଉଁ ରହିଛନ୍ତି ଏ ଯେଉଁ ଯେତେବେଳେ ଦେଖିଲେ କଳି, ବର୍ତ୍ତମାନ କଳିର ଅବସ୍ଥା ସେଇଭଳି ଭାବରେ ହେଇଛି, ବର୍ତ୍ତମାନ ଗୋବଧ ହେଉଛି, ଆଉ କରୋନା ଆସିବନି ଆଉ କ'ଣ ଆସିବ। ଯେତେ ଦିନ ପର୍ଯ୍ୟନ୍ତ ଗୋବଧ ହେଉଥିବ ସେତେ ଦିନ ପର୍ଯ୍ୟନ୍ତ ସମାଜରେ ଶାନ୍ତି ସ୍ଥାପନ ହେଇପାରିବ ନାହିଁ। ସାଧୁ ସାଧୁ ସନ୍ତମାନେ ସବୁ କହିଛନ୍ତି କଥା, ଭଗବାନଙ୍କ ନିୟମକୁ ବିରୋଧ କରିକି ଆନନ୍ଦ ରହିପାରିବ। ଭଗବତ ଗୀତାରେ ଭଗବାନ କହିଲେ ଯଶ ଶାସ୍ତ୍ର ବିଧି ମୁସୃଜ ଯଦନ୍ତ ବର୍ତ୍ତତେ କାମ କାଳତ ନ ସିଦ୍ଧି ମହାପ୍ନୋତି ନ ସୁଖମ ନ ପରାଙ୍ଗତି। ଆମେ ଶାସ୍ତ୍ରବିଧି ଉଲ୍ଲଂଘନ କରି ଯଦି କାର୍ଯ୍ୟ କରିବା ତାହେଲେ କେବେ ବି ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ, ଆଉ ସୁଖ କ'ଣ ପାଇବା, ପରା ଶ୍ରେଷ୍ଠ ଗତି କ'ଣ ପାଇବା। ଶାସ୍ତ୍ରବିଧିକୁ ବୁଝିକରି କାର୍ଯ୍ୟ କରିବାକୁ ପଡ଼ିବ, ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ। ତେଣୁ ଇଏ ଆମ ପାଇଁ ଶିକ୍ଷା, ଭାଗବତ ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏସବୁ କଥା। ସେସବୁ ଆସିଲେ ବୃଷଭଙ୍କର 3 ପାଦ ନଷ୍ଟ ହୋଇଯାଇଛି, ଆଉ ଗୋଟିଏ ପାଦ ରହିଛି, ସେ ପାଦକୁ ମଧ୍ୟ ଏ ଲୋକ ଜଣକୁ ପ୍ରହାର କରୁଛି। ତେଣୁ ଇଏ କଳିଯୁଗର ଅବସ୍ଥା, ଏଇଟା ଦେଖି ଦିଆଗଲା। କଳିଯୁଗରେ ଧର୍ମର 3 ପାଦ ନଷ୍ଟ ହୋଇଯାଇଛି, ଆଉ ଗୋଟିଏ ପାଦ ରହିଛି, ସେ ପାଦଟାକୁ ଯଦି ବର୍ତ୍ତମାନ ଚାଲିଛି କଳି, ସେ ପାଦକୁ ପ୍ରହାର କରୁଛି, ସେ ପାଦଟି ହେଉଛି ସତ୍ୟ। ଧର୍ମର 4 ପାଦ ଯେଉଁ ରହିଛି, ସେ 4ଟି ପାଦ ହେଉଛି ତପ, ଶୌଚ, ଦୟା, ସତ୍ୟ। ଇତି ପାଦା କୃତି କୃତା, ତପସ୍ୟା, ଦୟା, ସତ୍ୟ, ଶୌଚ, ଏ 4ଟି ହେଉଛି ଧର୍ମର ପାଦ, ଧର୍ମର ପାଦ। ସେଥିପାଇଁ ଦେଲେ ପରୀକ୍ଷିତ ମହାରାଜ, ଆମେ ସେଦିନ କହୁଥିଲେ କଳିକୁ ଏଇ 4ଟି ସ୍ଥାନ ଦେଲେ, ଅଧର୍ମର ସ୍ଥାନ ଦେଲେ, ଜୀବତଂ ପାନ ସ୍ତ୍ରୀୟଂ ସୁନା, ଏଥର ଅଧର୍ମ ଚତୁର୍ବିଧା। ତେଣୁ ଯେଉଁମାନେ ଧାର୍ମିକ ବ୍ୟକ୍ତି ସେମାନେ ଏଥିରୁ ଦୂରେଇ ରହିବେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ସେ ବୃଷଭଙ୍କୁ, ତେଣୁ ତୁମର ଏଭଳି ଅବସ୍ଥା କିଏ କଲେ, ସେ ପ୍ରଶ୍ନର ଉତ୍ତରରେ ବୃଷଭ ସେ କଥା କହୁଥିଲେ, କହିଲେ ମୁଁ ଜାଣିନାହିଁ। କ'ଣ ସେ କହିଲେ, 17 ସ୍କନ୍ଧ 16 ଅଧ୍ୟାୟ ନା 17 ଅଧ୍ୟାୟରେ ଏଠି ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ମୁଁ ଜାଣିପାରୁନାହିଁ ମହାରାଜ, ଆପଣ କୁହନ୍ତୁ ମୋର ଏଇ ଅବସ୍ଥାର କାରଣ କ'ଣ, କାହିଁକିନା ବାକ୍ୟ ଭେଦ ବିମୋହିତ ନ ଭୟଂ କ୍ଲେଶ ବି ଜାଣି, ଆମେ ଜାଣିପାରୁନାହୁଁ ପ୍ରଭୁ ମହାରାଜ, ମୁଁ ଜାଣିପାରୁନାହିଁ ଆମର ଦୁଃଖର କାରଣ କିଏ। ନ ଭୟଂ କ୍ଲେଶ ବି ଜାଣି ଯଥାଶ୍ୟ ପୁରୁଷୋତ୍ସବ, ହେ ପୁରୁଷୋତ୍ସବ, ପୁରୁଷମାନଙ୍କ ଭିତରେ ଆପଣ ଶ୍ରେଷ୍ଠ, ଏ ଯେଉଁ କ'ଣ ଆର କାରଣ, ମୋର ଏ ଦୋଷର ଯେଉଁ କଷ୍ଟ ପାଉଛି ଆର କାରଣ କ'ଣ ମୁଁ ଜାଣିପାରୁନାହିଁ। ମୁଁ କାହିଁକି ଜାଣିପାରୁନ, ତୁମକୁ କିଏ କ୍ଲେଶ ଦେଉଛି, ତୁମେ ଏଇଠି ବାଡ଼ଉଛି ସିଏ, ତୁମକୁ ଜାଣିପାରୁନ, ନା ନା ନା, ପୁରୁଷଙ୍କୁ ତ ବିଜାନି ହୁଁ, ଆପଣ କୁହନ୍ତୁ କିଏ ଆର କାରଣ, କାହିଁକିନା ବାକ୍ୟ ଭେଦ ବିମୋହିତ, ବାକ୍ୟ ଭେଦ ବିଭିନ୍ନ ପ୍ରକାର ସବୁ ରହିଛନ୍ତି, ଫିଲୋସଫର ସବୁ ରହିଛନ୍ତି, ଦାର୍ଶନିକମାନେ ରହିଛନ୍ତି, କିଏ କହୁଛନ୍ତି ଆମର କାରଣ ଏସବୁ ଯେଉଁ ହେଉଛି ଆର କାରଣ କ'ଣ, ଏଇଭଳି ଭାବରେ କହୁଛନ୍ତି। ବାକ୍ୟ ଭେଦ ବିମୋହିତ ନାୟ ଗୌତମ ପାତଞ୍ଜଳି ସାଂଖ୍ୟ ଏଇଭଳି ଭାବରେ ଜୈମିନୀ ଏଇଭଳି ଭାବରେ ଅନେକ ରହିଛନ୍ତି, ଦାର୍ଶନିକ ସବୁ ରହିଛନ୍ତି, ସେ କହୁଛନ୍ତି ନା ଏଇଟା କାରଣ ହେଉଛି ଏଇଟା, ଏଇଟା କାରଣ ହେଉଛି ଏଇଟା, ଏଇଟା କାରଣ ହେଉଛି ଏଇଟା, ଏଇଭଳି ଭାବରେ କହୁଛନ୍ତି, ମୁଁ ଜାଣିପାରୁନାହିଁ ଭେଦ ବିମୋହିତ। ଏଇଭଳି ଭାବରେ ଯେତେବେଳେ କହିଲେ ସେତେବେଳେ ପରୀକ୍ଷିତ ମହାରାଜ କହିଲେ, ସେ ଜାଣିପାରିଲେ କଥା, ତେଣୁ କହିଲେ ଆପଣ ହେଉଛନ୍ତି ଧର୍ମ ପ୍ରବେଶ ଧର୍ମଜ୍ଞ, ଆପଣ ହେଉଛନ୍ତି ଧର୍ମଜ୍ଞ, ଆପଣ ହେଉଛନ୍ତି ଧର୍ମ, ଆପଣ ହେଉଛନ୍ତି ଧର୍ମ, ସ୍ୱୟଂ ଧର୍ମ ଆପଣ, ଆପଣ ଧର୍ମ ଧର୍ମ କଥା କହୁଛନ୍ତି, ଆପଣ ଧର୍ମ ଜାଣନ୍ତି, ଧର୍ମଜ୍ଞ, ଧର୍ମସି ବୃଷରବଧୁ, ଆପଣ ଧର୍ମ ରୂପରେ ଏ ବୃଷ ରୂପ, ବୃଷ ହେଉଛନ୍ତି ଧର୍ମର ପ୍ରତୀକ, ଗାଭୀ ହେଉଛନ୍ତି ଧର୍ମର ପ୍ରତୀକ, ବୃଷ ଏମାନେ ହେଉଛନ୍ତି ଧର୍ମର ପ୍ରତୀକ, ଏମାନଙ୍କୁ ଯଦି ହତ୍ୟା କରାଯିବ ଆଉ ଅଧର୍ମ ତ ବଢ଼ି ଚାଲିବ, ଆଉ କ'ଣ ମନୁଷ୍ୟ ସମାଜରେ ଶାନ୍ତି ସ୍ଥାପନ ହୋଇପାରିବ? ଶାନ୍ତି ସ୍ଥାପନ ହୋଇପାରିବ ନାହିଁ। ରାଜାର କର୍ତ୍ତବ୍ୟ ହେଉଛି ସେ ଏସବୁ ବନ୍ଦ କରିବେ। ଆମର କେତେକ ସରକାର ମଧ୍ୟ କଲ୍ୟାଣ କରି ମୁଁ ଶୁଣୁଛି ଗୋବଧକୁ ବନ୍ଦ କରିଛନ୍ତି, କିନ୍ତୁ ସବୁଠି ହେଇନାହିଁ। ସେଇଟା ଖାଲି ଭାରତବର୍ଷ ନୁହଁ, ସାରା ପୃଥିବୀରେ ଏଇଟା ହେବା କଥା, ସାରା ପୃଥିବୀରେ ହେବା କଥା। ସାରା ପୃଥିବୀରେ ମଧ୍ୟ ସବୁଠି ଭଗବାନଙ୍କର ନିୟମ ରହିବ, ସେଠି ନୁହଁ ତାଙ୍କ ନିୟମ ଅଲଗା, ସେଠି ଭଗବାନ ନିୟମ କାମ କରିବ ନାହିଁ। ସାରା ପୃଥିବୀ, ସାରା ପୃଥିବୀରେ ଯେତେବେଳେ ଏଇଟା ହେବ ତାହେଲେ ସେତେବେଳେ ଧର୍ମ ସ୍ଥାପନ, ଶାନ୍ତି ସ୍ଥାପନ ହେବ, ଏଇଟା ମୁଖ୍ୟ। ତେଣୁ ସେ କହୁଛନ୍ତି ଆପଣ ହେଉଛନ୍ତି ଧର୍ମ, ସ୍ୱୟଂ ଧର୍ମ, କିନ୍ତୁ ଆପଣ ଜାଣିଛନ୍ତି କିଏ ଆପଣଙ୍କର ଅବସ୍ଥା କଲେ, କିନ୍ତୁ କହୁନାହାନ୍ତି। କାହିଁକିନା ଯତ୍ ଅଧର୍ମକୃତ ଅଧର୍ମକୃତ ସ୍ଥାନ ସୂଚକ ସାବିତ ଭାବେ, ଏ ଅଧର୍ମ ଏସବୁ କାର୍ଯ୍ୟ କରୁଛି ଏଇଟା ଯଦି ଆପଣ କହିବେ ତାହେଲେ ସେଇଟା ମଧ୍ୟ ଅଧର୍ମରେ ଆପଣ ଭାଗି ହେବେ, ଏଇଭଳି ଭାବରେ ସେ କହିଛନ୍ତି। ତେଣୁ ପାଞ୍ଚଟି କାରଣ ରହିଛି, ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ୍ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାସ୍ତ ପଞ୍ଚମମ୍, ଏ ପାଞ୍ଚଟି କାରଣ ଅଛି। ଧୃତରାଷ୍ଟ୍ର କହିଲେ ନାହିଁ, ଏକମାତ୍ର ଭଗବାନ ହିଁ କାରଣ, ସିଏ କଲେ ନିୟନ୍ତ୍ରଣକାରୀ, ସବୁ ନିୟନ୍ତ୍ରଣ କରୁଛନ୍ତି, ସେ ନଚାହିଁଲେ କ'ଣ ହେବ କି? ସବୁ ଦୋଷ ତାଙ୍କର, ସବୁ ଦୋଷ ତାଙ୍କର, ମୋର କିଛି ଦୋଷ ନାହିଁ। ମୁଁ ଯାହା କରୁଛି ଭଗବାନ କରାଉଛନ୍ତି, ଆଉ ମୋର କିଛି ଦୋଷ ନାହିଁ। ଏଇଭଳିଆ ଦୋଷରୁ ମୁକ୍ତ ହୋଇଗଲେ ସିଏ, ଇଏ ଗୋଟେ ପ୍ରକାର ନ୍ୟାୟ, ଗୋଟେ ପ୍ରକାର ଦର୍ଶନ। ଧୃତରାଷ୍ଟ୍ରଙ୍କର ଏଇଭଳି ଭାବରେ ଜ୍ଞାନ ପ୍ରଦାନ କଲେ ସିଏ କହିବେ। ଆହୁରି ପୁଣି ଅଛି, ଆହୁରି 29 ସରିବ ଯେ ପରସ୍ପର ସେଇଟା କହିବେ। ତେଣୁ ଏଠି କହୁଛନ୍ତି ଏଇଭଳି ଭାବରେ ଯାହା କରୁଛନ୍ତି ସେ ତ ଈଶ୍ୱର ନିୟନ୍ତ୍ରଣକାରୀ, ଈଶ୍ୱର ପରମ କୃଷ୍ଣ, ଆଉ ମୁଁ ଯାହା କରୁଛି ସେ ତ ନିୟନ୍ତ୍ରଣ କରୁଛନ୍ତି, ମୁଁ କ'ଣ କରିବି? ତମେ ଯେତେ କହିଲେ ମଧ୍ୟ ମୁଁ ଶୁଣୁ ନାହିଁ, ଏଇଟା ମୋର ଦୋଷ ନୁହଁ, ଏଇଟା ଭଗବାନ ଦୋଷ। ଏଇ ଯେଉଁମାନେ ଅସୁରମାନେ ସବୁ ଏଇଭଳି ଭାବରେ କାହାକୁ କହିବେ, ତାଙ୍କର ଯଦି ତାଙ୍କର କିଛି ସକ୍ସେସ୍ ହେଲା ସେଇଟା କହିବେ ମୋର ସକ୍ସେସ୍, ଏଇଟା ମୁଁ ଏତେ ପରିଶ୍ରମ କଲି, ମୁଁ ସିଦ୍ଧି ପାଇଲି, ଏଥିରେ ଭଗବାନ କ'ଣ ଅଛନ୍ତି, ଭଗବାନ କ'ଣ କରୁଛନ୍ତି ସେଥିରେ? ଆଉ ଯଦି ଫେଲିଅର ହୋଇଗଲା, ଯଦି କ'ଣ ବିଫଳ ହୋଇଗଲା, ସେତେବେଳେ କହିବେ ଭଗବାନ ମୋତେ କଲେନି, ଭଗବାନ ଦେଲେନି ମୋତେ ସଫଳତା, ଦେଲେନି ତେବେ ଭଗବାନ ଦୋଷ ଦେବେ। ସଫଳତାରେ ନିଜେ ନେବେ, କ୍ରେଡ଼ିଟ୍ ନେବେ, ବିଫଳତାରେ ଭଗବାନ ଦୋଷ ଦେବେ। ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। କିନ୍ତୁ ଭକ୍ତ, ଭକ୍ତ ଯେତେବେଳେ ଭକ୍ତର ଠିକ୍ ବିପରୀତ ହେଉଛି ଆଚରଣ, ଭକ୍ତ କ'ଣ କରିବ, ଭକ୍ତର ଆଚରଣ କ'ଣ, ଯଦି କିଛି ସେ ବିଫଳ ହୋଇଗଲା ସିଏ କହିବନି ଭଗବାନ କଲେ ବୋଲି, ସେ କହିବେ ମୋର କର୍ମର ଫଳ, ମୋର କର୍ମଫଳ ବହୁତ ବଡ଼ ହେବାର ଥିଲା, ଛୋଟରେ ଲାଘବ ହୋଇଗଲା, ବ୍ରହ୍ମା କଥା କହୁଛନ୍ତି। ଆଉ ଯଦି ଆମେ ସକ୍ସେସ୍ ପାଇଲେ ଏଇଟା ନିଜର ବୋଲି କହିବେ ନାହିଁ, ଭଗବାନ କୃପାରୁ ହେଲା, ଆମର ଏତେ ଯୋଗ୍ୟତା ନାହିଁ, କିନ୍ତୁ ଭଗବାନ ଆମର ସବୁ ଅଯୋଗ୍ୟତା ସତ୍ତ୍ୱେ ଭଗବାନ ଏଇସବୁ ଯୋଗ୍ୟତା ଆମକୁ ଦେଇ ପ୍ରଦାନ କରିଛନ୍ତି। ଏ ଭକ୍ତ ଆଉ ଅଭକ୍ତ ଭିତରେ ତଫାତ୍ ଦେଖନ୍ତୁ, ଆକାଶ ପାତାଳ ତଫାତ୍ ରହିଛି। ଇଏ ଆମକୁ ଶିକ୍ଷା, ଏ ମାଧ୍ୟମରେ ଆମକୁ ଶିକ୍ଷା ଦିଆଯାଉଛି, ଏସବୁ ଆମକୁ ଶିକ୍ଷା ଦିଆଯାଉଛି। ତେଣୁ ଟୀକାରେ କୁହାଯାଉଛି, ସୁଦର୍ଶନ କହୁଛି, ନନୁ ଏବଂ ଜାଣତୋପି କଥମୟଂ ମୋହ ଇତି ଚେତ୍, ଆ ପୂର୍ବରୁ ଯେଉଁ କହିଲେ ମୁଁ ସବୁ ଜାଣିଛି, ଏସବୁ କଥା ମୁଁ ଜାଣିଛି ସବୁ କହିଲେ, ତୁମେ ଯଦି ଜାଣିଛ ତାହେଲେ ପୁଣି କାହିଁ ଏସବୁ କାର୍ଯ୍ୟ କରୁଛ ନା? ସେଥିପାଇଁ ଏଇ ଶ୍ଳୋକଟି କହିଲେ, ଏ ଯେଉଁ ଶ୍ଳୋକ ଯେଉଁ କୁହାଯାଉଛି ଏହାର କାରଣ କହିବାର କାରଣ କ'ଣ, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ସେଇଟା। ତେଣୁ ଏଇଟା ମୁଁ ପ୍ରଥମେ କହିବା କଥା, ମୁଁ କିନ୍ତୁ ଲେଟର୍ ଲାଷ୍ଟକୁ କହିଲି। ତେଣୁ ଏଇଟାକୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଶ୍ରୀଧର ସ୍ୱାମୀଙ୍କର ଟୀକାରେ ଏଇଟା ସବୁ ଆପଣ ଦେଖିବେ, ଯେଉଁ କାହିଁକି ସେ ଶ୍ଳୋକଟା କୁହାଗଲା, ତାର କାରଣ ହେଉଛି ଏଇଟା। ତେଣୁ ଶ୍ରୀଧର ସ୍ୱାମୀଙ୍କ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କ'ଣ, ସେ କହୁଛନ୍ତି ବିଧି ବିଧାନ ଅନ୍ୟଥାତି ପ୍ରକାରାନ୍ତ ପ୍ରକାରାନ୍ତ ବି କୋନୁ ବିଧୁନତି, କିଏ ତାଙ୍କୁ ଭଗବାନଙ୍କର କଥାକୁ କିଏ ଅଲଗା କରିପାରିବ, ଏଇଟା ସେ କହୁଛନ୍ତି। ସନାତନ ଗୋସ୍ୱାମୀଙ୍କ ଶିକ୍ଷା ଆମେ ଦେଖିବା, ବିଶ୍ୱନାଥ ଟିକେ ପରେ ଦେଖିବା। ସନାତନ ଗୋସ୍ୱାମୀ କହୁଛନ୍ତି भूभार रूपाणां पापिनां मत्पुत्रादीनां संहाराएव अवतीर्णोस्ति इति तदर्थं तन्मूलम्। भूभार रूपाणां पापिनां, भूभार होती किए ना पापी माने, पापी माने होती भूमिर भार, भूमिर भार ये पहाड़ पर्वत झरना नदी समुद्र इत्यादि भूमिर भार नुह, भूमिर भार होती पापी मान कर पापी मान भार ये कही भागवत अष्टम स्कंद अच्छे श्लोकटी बड़ी महाराज कथा कही गुरु शुक्राचार्य को भूमिर भार भूमि यहाँ कही मुझु सही नेबी सर्व षडुम अड़म मानिए रीते अलिकम परम नरम अलिक जो पाप को छाड़दे मुझे आउ सब सही नेबी ये सब कही अष्टम स्कंद श्लोकटी अच्छा तेणु भूभार रूपाणां पापीनां मत पुत्रादीनां भूभार रूप जो पापी मैंने मोर पुत्र मान सब पापी मत पुत्रादीनां संहारा एव अवतीर्ण अस्ति से जानी दूतराष्ट्र जानी मोर पुत्र को संहार करने से आसारा संघा संघारा संहारा एव अवतीर्ण अस्ति इति तदर्थं तन्मूलं ये हूँ मूल जिनस भगवान आस भूमि भार को हरण करेंगे तेणु मम वैषम्यम तेन तेन एव उत्पाद्यते तेणु मुझे विषम भाव कार्य करुच्ची सम भाव कार्य करूना से भगवान ही दायी मु दायी नुह तेन मम वैषम्यम तेन एव उत्पाद्यते सी ही कर नुह हाँ सी जो चाहते हैं मुझे सम भाव व्यवहार करता सी चाहूना वैषम भाव व्यवहार करुच्ची एभली भाव दोषा दे देदेल भगवान पाखे आमर किसी दोष ना आम सब 100% करेक्ट आमर किसी दोष ना जहाँ कर भगवान दोष तद अन्यथा चरणे मम भराकस्य का शक्ति भगवान जहाँ चाहती ताकि अन्यथा करने कहार शक्ति अच्छी आ मु कौन तुच्छ छा यही भाव से कथा कहते ये हूँ यहाँ बुझाटा तत्व बुझाटा बहुत जहाँ धूतराष्ट्र कौन किसी भूल कौना भगवान सब किसी नियंत्रण करूँ भगवान चाहूना तुम्हें भगवान कथा को अमान्य कर भगवान आमर जो इंडिपेंडेंस रही भगवान जो पूर्ण स्वाधीन आमर मध्य से भाव स्वाधीनता रही भगवान से स्वाधीनतार हस्तक्षेप करती ना भगवद गीतार सब प्रकार ज्ञान देकर अंतिम भगवान कहले अर्जुन तुम युद्ध कर भगवान कहले अर्जुन मुझ तुमको सब जनईदेली कि ज्ञान आख्यातम गुह्या गुहतर मया गुह्य ज्ञान गुह्यतर ज्ञान गुह्यतम ज्ञान तीन प्रकार ज्ञान रही भगवद गीतार मुझ तुमको सब कहीदेली तुम ये चिंता कर जहाँ चाहते सीटा कर कौन यथेच्छ से तथा कर जोटा तुम इच्छा करा कर अर्जुन कह प्रभु आप चाहू से करी मोर किसी ना ना अर्जुन कहले प्रभु मोर मोह दूर हो गला नष्ट मोह स्मृति लब्धा मु बर्तमान स्मृति फेरी पाई तत् प्रसाद मैयाचित आप कृपार तेणु स्थितोस्मी गत सन्देह मोर आउ कौन सन्देह ना कर वचनम तब भगवान जहाँ कहले से आम करवा आम कहना भगवान चाहते यहाँ कल भगवान चाहूना से तुम करने भगवान चाहते भगवान जहाँ कहले आम करवा भाव दूतराष्ट्र मध्यम ये शिक्षा आमको दौरान आम कहानी आम जो कले आम नियम पालन कहीं ना भगवान चाहूना आम पालन करूँ से भगवत कथा शुणुना कहीं ना भगवान चाहूना भगवत कथा शुणापी तेणु आमर कौन दोष भगवान जहाँ चाहूँ सीटा होमर किसी दोष ना तेणु ये हूँ तत्वभ्रम सब रही कथा यहाँ आमर चेष्टा रही आम चेष्टा करवा आम चेष्टा कर भगवान तार देवे कर्म निवाधकार अस्ते माँ फल कदाचन माँ कर्म फल हेतु माँ तो संकुष्ट अकर्मणी भगवत गीता द्वितीय अध्याय भगवान कहले आमर कर्मर अधिकार अच्छी फलर ना तेणु कौ कर्म करवा ना भगवान जो भाई भाव कर्म करवा बर्तमान आम मंदिर रही मंदिर नियम प्रभुपाद महाराज व्यवस्था कर अनुसार आम कार्य करवा आईटा जब भांग करवा फल भोग कौन कर भगवान से दायी कह नाद कसचित पापम ना चैव सुकृति विभोह ज्ञान नृत ज्ञान तेनाली जंतव लोक मैंने यही भाव में मोह हो रही ना आज से कस आम जो पाप करे ये क्या भगवान आमको निर्देश करापी भगवान मुझे कहार पापर भाग नुह ना आज कसि पाप न चाहिए सुकृति विभु कौ मैंने पुण्य कार्य कर फलपाई से मु भागी नुह ना आज से कसि पाप न चाहिए सुकृति विभु आ ज्ञान ना पुत ज्ञान तेना मुहत जानतव तेणु एम सब अज्ञान भर मोह हो रही अज्ञान द्वारा भगवान ज्ञान दौरान तुम अज्ञान दूर करने भगवान ज्ञान दौरान ज्ञान जन शा कया गुरुदेव को शरण गले गुरुदेव कहले तुम यहाँ कर यहाँ कर यहाँ कर आम कहू ना तुम जहाँ कहला करूँ ना तुम जहाँ कहला करूँ ना तुम जहाँ कहला करूँ ना से अनुसार जदि न कर अज्ञान जन तुम विनश्यति तुम भगवत गीतार भगवान कहीदे कौन मंतिम कहले भगवान सेटा कौन मत प्रसादा करी मुझे कथा कहली मत चित्त सर्व दुर्गा मत सब मत चित्त रख मन रख मत रखिले तुम सब विपद रक्षा पाइब अतचेत अहंकार न शोषति विनक्षति तुम्हें अहंकार वश जब शुणव ना मो कथा यही भाव में भंडामी कर विनाश हे जमी धूतराष्ट्र महाराज कहले भंडामी कले यहाँ जहाँ सी करेंगे ईश्वर सी नियंत्रणकारी सी जहाँ कले आम कलु आम कौन दोस ये बहुत अच्छा अलसुआ सहजिया भाव अनेक प्रकार रही ज्ञान अच्छी तेणु आमको बुझाक पड़ो सतर्क रहा पड़ो मायावाद मायावाद भाषा शुणिले हाय सर्वनाथ ये भाव ये आम ये शिक्षा टाइप करवा ऋतुराज जहाँ कहले से आम कार्य करवा भगवान कर तेनालीर कौन दोष अच्छे किसी दायी से भगवान नियंत्रण करगवान न चाहिए कौन हो पार ये भाव में कहकर आम को सौभाग्य मिलने आम जहाँ कह भगवान मत नियंत्रण कले आम कथा के विश्राम हवा जय श्री भागवत की जय श्री प्रभुपाद महाराज की जय श्री गुरुदेव।